श्रीमद्भागवतम दशम स्कंद 56 श्लोक 25 कृष्णा मुष्टि विनिष्पात कृष्णा मुष्टि विनिष्पात निष्पिष्टांगोर्वंदनः निष्पिष्टांगोर्वंदनः केन सत्वाश्विन गात्र केन सत्वाश्विन गात्र तमहातिवविस्मितः तमहातिवविस्मितः कृष्णमुष्टिविनिष्पात निष्पिष्टांगोर्वंदनः केन सत्वः शुनगात्रः तमहातिव विस्मितः कृष्णमुष्टि विनिष्पात निष्पिष्टांगोर्वंदनः केन सत्वः शुनगात्र तमहातिव विस्मितः हरिकृष्ण शोकर अनुवाद भगवान श्रीकृष्णकर मुष्ट्याघातरे तार पेशी गुड़िक शिथिल हो जाता तार शक्ति कमी आसाला एवं तार धर्मात् अंग द्वारा जाम्बवान अतिशय विस्मित हो अवशेष श्री भगवान कही हरिकृष्ण अवस्थ भक्त सजन बृंद मातृवृंद आप आमर भागवत कथा को स्वागत जनाऊँ बर्तमान आम कथ रिले करवा आपण मैंने सीट जापरिवे द्वारका नगर लीला द्वारका भगवान द्वारका लीला तेणु आज पवित्र आमर रही रुक्मिणी देवी आविर्भाव तिथि से ही रुक्मिणी देवी जे भगवान रामचंद्र लीलार सीता देवी थे से भगवान कृष्ण लीलार रुक्मिणी देवी रूप से आसे तेणु आम किसी दिन तले दु तीन दिन तले भगवान सीता देवी आविर्भाव आलोचना आविर्भाव पालन करते बर्तमान रुक्मिणी देवी आविर्भाव विभिन्न समय जदा जदा ही धर्म से ग्लानी होती भारत जो समय धर्म ग्लानी हो जाए से समय भगवान आसती भगवान सहित शक्ति सब आसती तेणु यही भाव भगवान रामचंद्र लीलार शक्ति सीतादेवी आसी कृष्ण लीलार तांकर शक्ति मान सब आसी रुक्मिणी देवी इत्यादि तेणु आज तांकर पवित्र आविर्भाव तिथि उपलक्षे पाद पद्म आमर प्रणत निवेदन करवा आज मध्य बहुत पवित्र दिवस द्वादशी तिथि यही तिथि आमर इस्कन जने आचार्य श्रीपाद जयानंद प्रभु तिरोभाव होता आमर जदि सुजोग मिले आम तक विषय किसी कथा कह सान फ्रांसिस्को 1967 मसीह सी प्रभुपाद देखा जीवन परिवर्तन होता दस वर्ष भितर जीवन परिवर्तन हो गला तेणु आम से विषय जदि सुविधा हम कथा कह वर्तमान आम वर्तमान द्वारका लीला विषय मन को निमग्न करदे भगवान का युद्ध चलती भगवान कृष्ण एवं जो रही पार्षद कौन तक ना एले कौन कौन तक ना आमर जो रही जाम्बवान जाम्बवान भगवान पार्षद एवं भगवान कृष्ण सहित युद्ध करसंदी आम गतकाली तो ही ना तो पूर्व दिन आम कथा कही जाम्बवान सहित भगवान कृष्णकर युद्ध चली 28 दिन धरी युद्ध चलला। तेणु गोटे गोटे मुहूर्त अनेक अनेक कथा रही अनेक लीला रही प्रति श्लोके प्रति अक्षरे नाना अर्थ कहे। प्रति श्लोक कथा तो छाड़ू प्रति अक्षर अनेक अर्थ रही तेणु 28 दिन धरी युद्ध चलला नुह जे आम तर कि विशेष आलोचना करवा ना बहुत जिनस रही भितर भगवान और भक्त जो ये भाव आदान प्रदान हो 28 दिन जो जो युद्ध चलती भगवान ये वीर रस को आस्वादन कर भक्त से वीर रस को आस्वादन करमी आम कहुए कौन ना आनंदाबोधिवर्धन समस्ते आनंद पाइबा चाहते कि आनंदटा कौट मिल जानती ना ये आनंदटा प्रभुपाद महाराज व्यवस्था कर 8-9 भागवत कथा आम आनंद प्राप्त हवा। तेणु ये जो रही आनंद आनंद रूपक सगर बढ़िबिटिका जाऊँ आनंद रूपक सगर बढ़िबिटिका जाऊँ आम कौन से भाग नहीं पारा जहाँ भी हो भाव प्रति मुहूर्त प्रति से सब आनंद प्राप्त होगवान सहित युद्ध कर लीला कर आगु कही भगवान अनेक युद्ध किंतु करभली युद्ध तर ना बहुत आनंदित होती भगवान कौन ये कहूँ कृष्ण मुष्टि विनिष्पाद भगवान जो मुष्टि आघात कर मुष्टिकर भगवान एक समय रे सी कौन फूल भरी कोमल फूल भरी कोमल एवं वज्र भरी कठिन भगवान के अद्भुत लीला भगवान भगवान ये तबक आम आसंता का बोधे नृसिंह चतुर्दशी आरंभ हे नृसिंह चतुर्दशी तबकर कमल बरे नखम अद्भुत श्रृंगम भगवान कर कमल फूल कर कमल कर हस्तरे नख अद्भुत श्रृंग अद्भुत श्रृंग कठिन नख रही भगवान यह सब अद्भुत भगवान ये भाव सब अद्भुत लीला रही तेणु ये जो भगवान मुष्टि विनिष्पात करते गोटे हाथ में मारुस केत दुई हाथ लगे कर मुष्टि दौर मुष्टि आघात कर आचार्य जीवन टीकार कही तेणु कृष्ण कृष्ण शब्द व्यवहार करा सुखदेव गोस्वामी ये लीला को जो वर्णना कृष्ण शब्द रे अनेक अर्थ रही क्रिस् हूँ भूवाचक न हूँ ना आनंदवाचक निर्वृत्तिवाचक तेणु कृष्ण शब्द कहीदेला मैंने जो आनंद प्राप्त हे नाम कथा रही शक्ति रही नाम अर्थ रही कृष्णर अर्थ हूँ आकर्षित करती कृष्ण तेणु से कृष्ण आज भगवान तांकर भक्तों सहित युद्ध कर अद्भुत भगवान को लीला तेणु भगवान जो मुष्टि भी निष्पात कर मुष्टिपात कर समय निष्पिष्ट अंगो उर्वबंधन तांकर जो बंधन सब रही जमी आम गंठीपंठी सब रही बंधन हो रही भगवान ये बांधि आर जदि ये न था बंधन नहीं न था आम चल पार ना ये भाव भगवान या जयंट से जयंट्रे आम से चल पार हाथ मत रही भाव में फोल्डिंग अनफोल्डिंग हम भगवान ये सृष्टि कर शरीर को समस्त शरीर अनेक शरीर तैयारी कर भगवान जदि सीधा होता आपरिवे ना गोटे थर लीला होता गोटे थर असुर माने देवता माने से माने जानवा चाहिए भितर किए श्रेष्ठ आम भितर किए श्रेष्ठ जानवाटा बड़ कथा नुह किंतु यह समय आसे जिते बड़े जन कह आम भितर किए श्रेष्ठ जमी आम देखिया विश्वामित्र ऋषि वशिष्ठ ऋषि ये बड़ बड़ ऋषि भितर फाइटिंग चलता युद्ध किए भितर श्रेष्ठ आम थे कही थे जाइए से मैंने जो रही तले सब रही आमर भौतिक जगत तले जो भगवान यटा धारण करगवान अनंतदेव धारण कर 1000 फणा रही भितर गोटे फणारे आमर विश्व ब्रह्मांड रही 50 शतकोटी योजना 400 କୋଟି ମାଇଲ 600 କୋଟି କିଲୋମିଟର ଏଇଭଳି ଭାବରେ ଯେଉଁ ରହିଛି ଭଗବାନ ଧାରଣ କରିଛନ୍ତି ଆଉ ଭଗବାନ ବହୁତ କଷ୍ଟରେ ଧାରଣ କରିଛନ୍ତି ତା ନୁହଁ ଭଗବାନ ଜାଣିପାରୁନାହାନ୍ତି କେଉଁଠି ରହିଛି 400 କୋଟି ଇଏ ହେଉଛି ଭଗବାନ ଇଏ ହେଉଛି ଭଗବାନଙ୍କର ଭଗବତ୍ତା ଯେଉଁମାନେ ପରମ୍ପରାରେ ଆସିବେ ନାହିଁ ସେମାନେ ମନଗଢ଼ା ଜିନିଷ ସବୁ କହିବେ ବହୁତ କଥା କହିବେ ଭଗବାନ ବିଷୟରେ କିନ୍ତୁ ଭକ୍ତି ନାହିଁ ମାନେ ସେମାନେ ଭଗବାନ ବୁଝିପାରିବେ ନାହିଁ ତେଣୁ ଇଏ ଜଣେ ଭଗବାନଙ୍କର ଶକ୍ତିଆବେଶ ଅବତାର ବା ଭଗବାନଙ୍କର ଇଏ ବିସ୍ତାର ଅନନ୍ତଦେବ ତେଣୁ ଅନନ୍ତଦେବ ଇଏ ଗୋଟେ ବର୍ଣ୍ଣନା କରାଯାଇଛି ଇଏ ହେଉଛନ୍ତି ଶକ୍ତିଆବେଶ ଅବତାର ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ପ୍ରସିଦ୍ଧ 7 ଜଣ ଶକ୍ତିଆବେଶ ଅବତାର ଅଛନ୍ତି ତା ଭିତରୁ ଅନନ୍ତଦେବ ଜଣେ ଭୂଶକ୍ତି ଭୂଧାରଣ ଶକ୍ତି ଅବତାର ଭୂମଣ୍ଡଳକୁ ଧାରଣ କରିଛନ୍ତି କିନ୍ତୁ ଏ ଭୂମଣ୍ଡଳକୁ ଧାରଣ କଲେ ମଧ୍ୟ ତାଙ୍କୁ ଜଣାପଡ଼ୁନାହିଁ କେଉଁଠି କ'ଣ ଧାରଣ କରିଛନ୍ତି ସୋରିଷ ଭଳି ରହିଛି ବୋଲି କୁହାଯାଏ ଏବଂ ଭଗବାନଙ୍କର ଗୁଣଗାନ କରୁଛନ୍ତି ତାଙ୍କର 1000 ମୁଖ ରହିଛି 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି ନନ୍ଷ୍ଟପ୍ ଏଇଭଳି ଯେମିତି ସେମିତି 28 ଦିନ ଧରିକି ଭଗବାନଙ୍କ ଯୁଦ୍ଧ ଚାଲିଛି ନନ୍ଷ୍ଟପ୍ ଭଗବାନ ଏଇଭଳି ଭାବରେ ବହୁତ ଲୀଳା ସବୁ ରହିଛି ନନ୍ଷ୍ଟପ୍ ଲୀଳା ସବୁ ରହିଛି ତାହାଦେହରୁ ଅନନ୍ତଦେବଙ୍କର ଏଇ ଲୀଳାଟି ରହିଛି ନନ୍ଷ୍ଟପ୍ କଥା ଗାନ କରୁଛନ୍ତି ତୃତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ରହ୍ମା କଥା କହୁଛନ୍ତି ନାଦଂ ବିଦାମ୍ୟମି ମୁନୟୋ ବ୍ରଜାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୁତୋବରାଜେ ଗାୟନ୍ ଗୁଣାନ୍ ସଶତାନନ ଆଦିଦେବ ଶେଷୋ ଧୁନାପି ସମବସ୍ୱତି ନାଶକାର ତି ଭଗବାନଙ୍କର ଗୁଣ ରହିଛି ଆମର ସୌଭାଗ୍ୟ ଆମେ ସେ ଭଗବାନଙ୍କର ଗୁଣଗାନ କରୁଛେ ବା ଶ୍ରବଣ କରୁଛେ ବହୁତ ବଡ଼ ଭାଗ୍ୟରେ ଏଇଟା ମିଳେ ଯେଉଁମାନେ ହତଭାଗା ସେଥିରୁ ସେମାନେ ବଞ୍ଚିତ ହୁଅନ୍ତି ତେଣୁ ଏ ଯେଉଁ ରହିଛନ୍ତି ବ୍ରହ୍ମା କହୁଛନ୍ତି ତାଙ୍କର ପୁତ୍ର ନାରଦକୁ ଆମେ ସେ ନାରଦ ସମ୍ପ୍ରଦାୟରେ ଆସୁଛେ ନାରଦଙ୍କ ସମ୍ପ୍ରଦାୟରେ ଆମେ ଆସୁଛେ ନାରଦ ମୁନି ବ୍ୟାସଦେବଙ୍କୁ କହିଲେ ବ୍ୟାସଦେବ ଶୁକଦେବ କହିଲେ ଏଇଭଳି ଭାବେ ପରମ୍ପରାରେ ଆମ ପାଖରେ ଆସି ପହଞ୍ଚୁଛି ଜ୍ଞାନ ଆମର ଏଇ ପରମ୍ପରାର ଆଚାର୍ଯ୍ୟ ହେଉଛନ୍ତି ନାରଦ ମୁନି ବ୍ରହ୍ମା ଏବଂ ମହାପ୍ରଭୁ ସ୍ୱୟଂ ଆସିଛନ୍ତି ସ୍ୱୟଂ ଭଗବାନ ଆସିଛନ୍ତି ତେଣୁ ଏ ଲୀଳାଟି କହୁଛନ୍ତି ବ୍ରହ୍ମା ନାରଦଙ୍କୁ ଯେ ଭଗବାନଙ୍କର ଯେତେବେଳେ ଅବତାରମାନଙ୍କ ବିଷୟରେ କହୁଛନ୍ତି ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଭଗବାନଙ୍କର କୃଷ୍ଣଙ୍କର ଅବତାର ବିଷୟରେ କହୁଛନ୍ତି ଯେତେବେଳେ ସେତେବେଳେ କହୁଛନ୍ତି ଏକଥା ଯେ ଭଗବାନ କୃଷ୍ଣଙ୍କର ଗୁଣ ମୁଁ କ'ଣ କହିବି ନାରଦ ନାତଂ ବିଦାମ୍ୟମି ମୁଁ ତାଙ୍କର ଅନ୍ତ ପାଇପାରୁନାହିଁ କି ତୁମେ ପାଇପାରୁନା କି ତୁମର ଅଗ୍ରଜ ନାରଦମାନଙ୍କର ଅଗ୍ରଜ ହେଉଛନ୍ତି 4 କୁମାର ଏବଂ ଶିବଜୀ ତେଣୁ ସେମାନେ ମଧ୍ୟ ପାଇପାରୁନାହାନ୍ତି ଏମିତିକି ଭଗବାନ ଅନନ୍ତଦେବ ସେଇ ଭଗବାନଙ୍କର ଗୁଣଗାନ କରୁଛନ୍ତି 1000 ମୁଖରେ ଏ ପର୍ଯ୍ୟନ୍ତ ମଧ୍ୟ ସେ ସେଇପାରିନାହିଁ ତେଣୁ ସେଇଠି ଥରେ ବଶିଷ୍ଠ ଋଷି ଏବଂ ବିଶ୍ୱାମିତ୍ର ଋଷି ପହଞ୍ଚି ଯାଇଥିଲେ ଆମ ଭିତରେ କିଏ ଶ୍ରେଷ୍ଠ ତେଣୁ ଭଗବାନ କହିଲେ ତୁମେ ଆଗ ଭୂମଣ୍ଡଳକୁ ଧାରଣ କର ତାପରେ ମୁଁ କହିବି ବିଶ୍ୱାମିତ୍ର ଚେଷ୍ଟା କଲେ ପାରିଲେ ନାହିଁ କିନ୍ତୁ ବଶିଷ୍ଠ ଋଷି ଧାରଣ କରିଦେଲେ ତାଙ୍କର ଯୋଗ ଶକ୍ତିରେ ଏତେ ବଳ ରହିଛି ତେଣୁ ଭଗବାନ ଆଉ ନିର୍ଣ୍ଣୟ କରିବାକୁ ପଡ଼ିବା ପଡ଼ିଲା ନାହିଁ ସେମାନେ ଜାଣିଗଲେ ହଁ ପ୍ରକୃତରେ କିଏ ଶ୍ରେଷ୍ଠ ସେଇଭଳି ଭାବରେ ଗୋଟେ ଲୀଳା ହେଇଥିଲା ଦେବତାମାନେ ହେବ ଅସୁରମାନେ ଏ ସମସ୍ତେ କଶ୍ୟପଙ୍କର ଦାୟାଦ କଶ୍ୟପଙ୍କର 17 ଜଣ ପତ୍ନୀ ଅଛନ୍ତି ଅଦିତିଙ୍କର ଗର୍ଭରୁ ଆସୁଛନ୍ତି ଆଦିତ୍ୟମାନେ ବା ଦେବତାମାନେ ଦିତିଙ୍କ ଗର୍ଭରୁ ଆସୁଛନ୍ତି ଦୈତ୍ୟମାନେ ତେଣୁ ସେମାନେ ଭାବନ୍ତି ଆମେ ମଧ୍ୟ ଆମର ବହୁତ ପ୍ରଖ୍ୟାତା ସ୍ୱାଧ୍ୟାୟ ଅଶ୍ରିତ ସମ୍ପନ୍ନା ପ୍ରଖ୍ୟାତା ଜନ୍ମକର୍ମ ବି 8ମ ସ୍କନ୍ଧରେ ଏ ଲୀଳାଟି ରହିଛି ସେମାନେ କହନ୍ତି ଆମେ ବହୁତ ଶାସ୍ତ୍ର ଅଧ୍ୟୟନ କରିଛୁ ଶ୍ରୁତି ସମ୍ପନ୍ନା ଏବଂ ପ୍ରଖ୍ୟାତ ଜନ୍ମକର୍ମ ବି ଆମର ପ୍ରଖ୍ୟାତ ଜନ୍ମ ରହିଛି ଆମେ କଶ୍ୟପଙ୍କର ଦାୟାତ ତେଣୁ ତାଙ୍କ ଭିତରେ କିଏ ଶ୍ରେଷ୍ଠ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ ବ୍ରହ୍ମା ତାଙ୍କୁ ରିସିଭ୍ କରିକିରି କହିଲେ ଠିକ୍ ଅଛି ଆସ ତୁମର ଇଏ କରିବା ତୁମେ ପ୍ରଶ୍ନର ଉତ୍ତର ଦେବା ସମାଧାନ କରିବା କିନ୍ତୁ ଆଗ ଖାଦ୍ୟ ଗ୍ରହଣ ଟିକେ କର ଖାଇକିରି ଆସ ଏତେ ବାଟ ଆସିଛ ତୁମେ ବ୍ରହ୍ମଲୋକ ସବୁଠାରୁ ଶ୍ରେଷ୍ଠ ଲୋକ ହେଉଛି ବ୍ରହ୍ମଲୋକ ତେଣୁ ଏଇଭଳି ଭାବରେ ପ୍ରଥମେ ଅସୁରମାନଙ୍କୁ କହିଲେ ତୁମେ ଆଗ ଆସ ତୁମକୁ ଆଗ ଆପ୍ୟାୟିତ କରିବା ପରେ ତାପରେ ଦେବତାମାନଙ୍କୁ କରିବା କିନ୍ତୁ ଗୋଟେ କଣ୍ଡିସନ ଅଛି କ'ଣ ନା ଭଗବାନ ଯେଉଁ ସୃଷ୍ଟି କରିଛନ୍ତି ହାତକୁ ଏପଟ ସେପଟ କରିହେବ ଗଣ୍ଠି ଯେଉଁ ରହିଛି ନା ବନ୍ଧନ ବନ୍ଧନ ଏଇଭଳି ବନ୍ଧା ହେଇକି ରହିଛି ଦୁଇଟି ହାଡ଼କୁ ବାନ୍ଧି ଦେଇଛନ୍ତି ଭଗବାନ ବନ୍ଧନ କରିଛନ୍ତି ଭଗବାନ ଭଗବାନ ଏଭଳି ସୃଷ୍ଟି। ତେଣୁ ସେ କହିଲେ ମୁଁ ଏଇଟାକୁ ବର୍ତ୍ତମାନ ଇଏ କରିଦେବି, ତୁମେ ଆଉ ଏପଟ ସେପଟ କରିପାରିବ ନାହିଁ, ସିଧା ରହିବ ହାତ, ଦୁଇଟା ଯାକ ହାତ ରହିବ ସିଧା। ତେଣୁ ତୁମେ ଖାଦ୍ୟ ଗ୍ରହଣ କର। ବିରାଟ ବଡ଼ ବ୍ରହ୍ମା ଲୋକର କ'ଣ ଅଭାବ ଅଛି? ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି, ସହସ୍ର ଯୁଗ ପର୍ଯ୍ୟନ୍ତ ଅର୍ଜତ ବ୍ରହ୍ମଣ ବିଧୁ। ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ ହେଉଛନ୍ତି 432 କୋଟି ବର୍ଷ, ହଜାର ଦିବ୍ୟ ଯୁଗ। ଏଇଥିରୁ ଆଚାର୍ଯ୍ୟମାନେ କୁହନ୍ତି, ଏଇଥିରୁ ଆମେ ଜାଣିବା ବ୍ରହ୍ମ ଲୋକର କ'ଣ ଐଶ୍ୱର୍ଯ୍ୟ ଅଛି। ସୁମେରୁ ଯେଉଁ ରହିଛି ସୁନାହାର ପର୍ବତ, ତାଙ୍କର ରାଜଧାନୀ ହେଉଛି ସୁନାହାର ପର୍ବତରେ ହେଇଛି ରାଜଧାନୀ ବ୍ରହ୍ମଲୋକ। ତେଣୁ ସେଇଠି ବିରାଟ ବଡ଼ ହଲ୍ରେ ଅସୁରମାନଙ୍କୁ ସବୁ ଖାଇବା ପାଇଁ ଦିଆଗଲା। ବହୁତ ପ୍ରକାର ଖାଦ୍ୟ ବ୍ରହ୍ମା ସୃଷ୍ଟି କରିଛନ୍ତି, ଖାଦ୍ୟ ସବୁ ତାଙ୍କଠାରୁ ସବୁ ସୃଷ୍ଟି ଆସୁଛି। ବହୁତ ସବୁ ଯେଉଁ ରହି 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି ହେଇଛି, ସବୁ ବ୍ରହ୍ମା ସୃଷ୍ଟି କରିଛନ୍ତି। ଯଦିଓ ମୂଳ ଇନଗ୍ରେଡିଏଣ୍ଟ ଭଗବାନ ଦେଇଛନ୍ତି, ବ୍ରହ୍ମା ତାକୁ ବିସ୍ତାର କରିଛନ୍ତି, ବନସ୍ପତି ଇତ୍ୟାଦି ଅନେକ ପ୍ରକାର ସୃଷ୍ଟି କରିଛନ୍ତି ବ୍ରହ୍ମା। ତେଣୁ ଏହିଭଳି ଭାବରେ ଅନେକ ପ୍ରକାର ଖାଦ୍ୟ ଆଇଟମ୍ ସବୁ କରାଯାଇଥିଲା, କେତେ ପ୍ରକାର ଆଇଟମ୍ ହୋଇଥିଲା, କିନ୍ତୁ ଏମାନେ ସବୁ ଯାଇଛନ୍ତି କ'ଣ କରିବେ, ଖାଇପାରୁନାହାନ୍ତି। ବହୁତ ଜିନିଷ ଦେଖି ତାଙ୍କ ପାଟିରୁ ଲାଳ ବାହାରୁଛି ଘରୁ, କିନ୍ତୁ ଖାଇପାରୁନାହାନ୍ତି କ'ଣ କେମିତି ଖାଇ, ସବୁ ହାତ ହଉନି, ହାତ ଏପଟ ସେପଟ ହଉନାହିଁ, ସିଧାସଳଖ କେମିତି କ'ଣ କରିବେ। ବହୁତ ପ୍ରକାର ଉପାୟ ଉଦ୍ଭାବନ କରି କରି ରିସର୍ଚ୍ଚ କରି କରିକିରି ଏମିତି ଟେକିକି ପକାଉଛନ୍ତି ଖାଇବେ, କରି କେତେ ପଡ଼ୁଥିଲା କେତେ ପଡ଼ୁନଥିଲା, ଏମିତି ହେଇକି ଚାରିଆଡ଼େ ସବୁ ଛିନ୍ଛତ୍ର ହେଇଗଲା ଖାଦ୍ୟ, ସବୁ ଖାଦ୍ୟ ପଦାର୍ଥ। ଆଉ କ'ଣ କରିବେ, ଫେରିକି ଆସିଲେ ଆଉ ଖାଇପାରିଲେ ନାହିଁ କି ପିଇପାରିଲେ ନାହିଁ, କିଛି କରିପାରିଲେ ନାହିଁ, ମନ ଦୁଃଖରେ ଆସିଲେ, କହିଲେ ବ୍ରହ୍ମା ଏଭଳି କରୁଛନ୍ତି, ଖାଇବାକୁ ନଦେଇଥିଲେ ନଦେଇଥାନ୍ତେ, କାହିଁ ଏଭଳି ଆମ ହାତକୁ ବାନ୍ଧିଦେଲେ ଆମେ କ'ଣ ଖାଇବା। ଯାହା ସେ ଗଲା ପରେ ଦେବତାମାନଙ୍କର ପାଳି ଆସିଲା, ଦେବତାମାନେ ବ୍ରହ୍ମା ସବୁ ଜାଣନ୍ତି, ତେଣୁ ଦେବତାମାନଙ୍କ ଯେଉଁ ଆସିଲା ପୁଣି ସବୁ ପ୍ରକାର ବ୍ୟବସ୍ଥା ହେଇଗଲା, ସବୁ ଖାଦ୍ୟ ସବୁ ପ୍ରସ୍ତୁତ ଦିଆ ହେଇଗଲା, ସବୁ ତାଙ୍କୁ ମଧ୍ୟ ସେହିଭଳି ଭାବରେ ବ୍ୟବସ୍ଥା କରାଗଲା। ସେମାନେ ଯେଉଁ ଗଲେ ସେମାନେ ଦେବତାମାନେ, ତାଙ୍କର ଦେବତାମାନଙ୍କର ଅସ୍ତ୍ରମାନଙ୍କ ଭିତରେ ତଫାତ୍ ହେଉଛି ବୁଦ୍ଧି ସମାନ ହେଇଥାଇପାରେ। ଆମେ ଅଷ୍ଟମ ସ୍କନ୍ଧରେ ସେ କଥା କହିଛି, ନବମ ଅଧ୍ୟାୟରେ ସେଇଟା କୁହାଯାଇଛି, ଦେବତାମାନେ ବହୁତ ସହଜରେ ଅମୃତ ପାନ କଲେ, ଅସୁରମାନେ ସେଥିରୁ ବଞ୍ଚିତ ହେଲେ, କାହିଁକି ନା ଯତ୍ ପାଦ ପଙ୍କଜ ରଜ ଶ୍ରୟଣାମ ଦୈତ୍ୟା, ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନଥିବାରୁ ସେମାନେ ସେଥିରୁ ବଞ୍ଚିତ ହେଲେ। ତେଣୁ ଦେବତାମାନଙ୍କର ଏଇଠୁ ସେ ଆଡ଼ଭାଣ୍ଟେଜ୍ ହେଉଛି ଏଇଟା, ସେମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଦେବତାମାନେ ଏଇଭଳି ଭାବରେ ତାଙ୍କର ବୁଦ୍ଧି ଭଗବାନ ଦିଅନ୍ତି, ଯେଉଁ ବୁଦ୍ଧି ଆସୁଛି ଭଗବତ ଗୀତାରେ ଭଗବାନ କହିଲେ, ମତ ସ୍ମୃତି ଜ୍ଞାନମ ଅପହନମ ଚ, ଯେଉଁ ଜ୍ଞାନ ଆସୁଛି ଭଗବାନ ଦିଅନ୍ତି। ବୈଜ୍ଞାନିକମାନେ ଜାଣନ୍ତି ଏଠି କେଉଁଠୁ ଗୋଟେ ଇନ୍ସପିରେସନ୍ ଆସୁଛି, ଜାଣିପାରୁନାହୁଁ, 99% ଇନ୍ସପିରେସନ, 99% ପର୍ସପିରେସନ, 1% ଇନ୍ସପିରେସନ। ସେମାନେ କହନ୍ତି ଯେଉଁ ରିସର୍ଚ୍ଚ ଇତ୍ୟାଦି କରିକିରି ଯେଉଁ ଜ୍ଞାନ ପ୍ରାପ୍ତ ହେଲେ, ଯେମିତି କରୋନା ପାଇଁ ବର୍ତ୍ତମାନ ଇଞ୍ଜେକ୍ସନ୍ ବାହାରିଲା, ଭ୍ୟାକ୍ସିନ୍ ବାହାରିଲା, ଗୋଟିଏ ବର୍ଷ କାଳ ବାହାରିପାରିଲାନି, ସେମାନେ ବହୁତ ପରିଶ୍ରମ କରୁଥିଲେ କିନ୍ତୁ କରିପାରୁନଥିଲେ, 99% ପର୍ସପିରେସନ୍, ବହୁତ ପରିଶ୍ରମ କରୁଥିଲେ ଦିନ ରାତି, କିନ୍ତୁ ଗୋଟିଏ ଭଗବାନ ଦେଇଦେଲେ ଇନ୍ସପିରେସନ୍, ଯେଉଁଥିରେ ସଫଳ ହେଇଗଲେ, ସେମାନେ ପାଇଗଲେ ଭ୍ୟାକ୍ସିନ୍। ଆର୍କିମିଡିସ୍ ସେଇଟା କହୁଥିଲେ, ୟୁରେକା ଗ୍ରୀସ୍ର ସାଇଣ୍ଟିଷ୍ଟ, ସେ ଥରେ ପାଇଥିଲେ, ଉଦ୍ଭାବନ କରିଦେଲେ, ସେ ଭଗବାନ ସେ ଜ୍ଞାନଟି ଦିଅନ୍ତି, ମତ ସ୍ମୃତି ଜ୍ଞାନ ଅପହନମ ଚ, ସେଇଟାକୁ ସେମାନେ ଜାଣନ୍ତି ନାହିଁ ଭଗବାନ, ସେମାନେ କେଉଁଠୁ ଗୋଟେ ଆସୁଛି ଇନ୍ସପିରେସନ୍ ହେଇ ଭାବେ କହନ୍ତି ସେମାନେ। ତେଣୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ଏଇଭଳି ଭାବରେ ସେମାନେ ଜାଣନ୍ତି, ତେଣୁ ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କଲେ। ତେଣୁ ସେମାନେ କ'ଣ କଲେ ନା, ଜଣେ ଅନ୍ୟ ଜଣକୁ ଖାଇଦେଲେ, ଆଉ ଜଣେ ଅନ୍ୟ ଜଣକୁ ଖାଇଦେଲେ, ଏମିତି ଭାବରେ ହାତକୁ ବେଣ୍ଡ କରିବାକୁ ପଡ଼ିଲା ନାହିଁ, ଏବେ ଜଣେ ଜଣେ ଖାଇକି ଅନ୍ୟ ଭାବେ ରାଉଣ୍ଡ ପଳେଇ ଆସିଲେ ଏପଟକୁ, ଏଇଭଳି ଭାବରେ ସମସ୍ତେ ବହୁତ ଆନନ୍ଦରେ ଖାଇଲେ, ଆରାମରେ ଖାଇଲେ, ବ୍ରହ୍ମଦେବଙ୍କର ଜୟଗାନ କରିକି, ପ୍ରସାଦ ଗୁଣଗାନ କରି, ଭଗବାନଙ୍କର ଗୁଣଗାନ କରି, ମହାପ୍ରସାଦ ଗୋବିନ୍ଦ କହିକିରି ବହୁତ ସୁନ୍ଦର ଭାବରେ ସବୁ ଇଏ କଲେ, ଖାଇକିରି ଫେରିଲେ। ତେଣୁ ଆଉ ବ୍ରହ୍ମାଙ୍କୁ ନିର୍ଣ୍ଣୟ କରିବାକୁ ପଡ଼ିଲା ନାହିଁ ତମ ଭିତରେ କିଏ ଶ୍ରେଷ୍ଠ, ଜଣା ପଡ଼ିଗଲେ ସେଇଥିରେ। ସେଇଭଳି ଭାବରେ ଭଗବାନ ସୃଷ୍ଟି କରିଛନ୍ତି, ଆମର ହାତ ପତ ଗୋଡ଼ ସବୁ ରହିଛି, ବା ବେକ ଇତ୍ୟାଦି ସବୁ ରହିଛି, କେତେ କ'ଣ ସବୁ ଜଏଣ୍ଟ ସବୁ ରହିଛି, ଭଗବାନ ସୃଷ୍ଟି କରିଛନ୍ତି ଆମ ଶରୀର ଭିତରେ। ତେଣୁ ଏ ଯେଉଁ ସନ୍ଧି ରହିଛି ଉରୁବନ୍ଧନ ଭଗବାନ ଏ ସୃଷ୍ଟି କରିଛନ୍ତି, ବନ୍ଧନ କରିଛନ୍ତି, ଏଭଳି ଭାବରେ ବନ୍ଧନ କରିଛନ୍ତି ଗାଡ଼ି ଚାଲୁଛି ଠିକ୍ ଭାବରେ, ଗାଡ଼ି ଠିକ୍ ଭାବରେ ଚାଲୁଛି। କିନ୍ତୁ ଭଗବାନ ଯେଉଁ ମୁଷ୍ଟି ବିନିଷ୍ପାଦ କଲେ, କୃଷ୍ଣ ମୁଷ୍ଟି ବିନିଷ୍ପାଦ ନିଷ୍ପିଷ୍ଟାଙ୍ଗ ଉରୁବନ୍ଧନ, ତାଙ୍କର ଯେଉଁ ଅଙ୍ଗ ସବୁ ରହିଛି ଭଗବାନଙ୍କୁ କିଛି ହେଉନି। ଏ ଜାମ୍ବବାନ ତାଙ୍କର ଯେତେ ଶକ୍ତି ରହିଛି ପ୍ରୟୋଗ କରିକିରି ମୁଷ୍ଟି କରୁଛନ୍ତି, ମୁଷ୍ଟି ବିନିଷ୍ପାତ କରୁଛନ୍ତି, କିନ୍ତୁ ଭଗବାନଙ୍କୁ ଲାଗୁଛି ସେଇଟା ପୁଷ୍ପ ମୁଷ୍ଟି କଲା ଭଳିଆ। ଆମର ଏଇଟା ବର୍ଣ୍ଣନା କରାଯାଇଛି, ଆମେ ପିଲାଦିନେ ପଢ଼ୁଛୁ ସ୍କୁଲରେ, ଯେତେବେଳେ ଭଗବାନ ଚାଣୁର ମୁଷ୍ଟିଙ୍କ ସହିତ ଯୁଦ୍ଧ କରୁଥିଲେ କୃଷ୍ଣ ବଳରାମ, ସେଇଟା ଆମେ ପଢ଼ୁଥିଲୁ ସେତେବେଳେ, ଆମର ସେତେବେଳେ ଭକ୍ତି ନଥିଲା, କିନ୍ତୁ ସେଇଟା ପଢ଼ୁଥିଲୁ ଏଇଭଳି ଭାବରେ ଭଗବାନ କିଭଳି ଲାଗୁଥିଲା ନା, ଗୋଟେ ମତ ହାସ୍ତି ଉପରେ ଯଦି କୁସୁମ ପ୍ରହାର କରାଯିବ, କୁସୁମ ଫୁଲକୁ ପ୍ରହାର ଯେଭଳି ଲାଗିବ ଭଗବାନ ସେଇଭଳି ଲାଗୁଥିଲା। ଆମର ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଗୋଟେ ଶ୍ଳୋକରେ ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କର ଭାବାର୍ଥରେ କହିଛନ୍ତି, ଶ୍ଳୋକଟି ହେଉଛି, ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ କଚଳିତ ସୋମବାରୀ ଅଳଙ୍କୃତାସେ ମମ ନିଶ୍ଚିତ ଶରୀର ବିବିଧ୍ୟମାନ ତୋଚି ବିଳଚସ୍କବତେ ସ୍ତୁ କୃଷ୍ଣାତ୍ମା। ଭଗବାନ ଭଗବାନ ଯେତେବେଳେ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯୁଧିଷ୍ଠିର ମହାରାଜଙ୍କ ଶୋକକୁ ଦୂର କରିବା ପାଇଁ ଭଗବାନ ଯେତେ ଜ୍ଞାନ ଦେଲେ ଶୋକ ଦୂର ହେଲା ନାହିଁ, ବଢ଼ି ବଢ଼ିକା ଚାଲିଲା, ଏହି ଭଗବାନଙ୍କ ଗୋଟେ ଅପୂର୍ବ ଲୀଳା। ତେଣୁ ତାଙ୍କୁ ଆଣିକିରି ଆସିଲେ ଭୀଷ୍ମଦେବଙ୍କ ପାଖକୁ, ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗେ କହିଲେ, ଠିକ୍ ଅଛି ତମେ ମୋର ଦ୍ୱାରା ମୋର ଜ୍ଞାନରେ ଯଦି ବଡ଼ ଭାଇ ଭାଇନା ତମର ଯଦି ଶୋକ ଦୂର ହେଉନାହିଁ ତାହେଲେ ଭୀଷ୍ମଦେବଙ୍କ ପାଖକୁ ଯିବା। 450 ଇୟର୍ସ ତାଙ୍କର ବୟସ ଥିଲା, ଭଗବାନଙ୍କ ବୟସ ସେତେବେଳେ ଥିଲା 90 ବର୍ଷ ଏବଂ ଗୋଟିଏ ବର୍ଷ ଅଧିକା ଥିଲା ଯୁଧିଷ୍ଠିର ମହାରାଜଙ୍କ ବୟସ, କିନ୍ତୁ ଭୀଷ୍ମଦେବଙ୍କର ବୟସ ଥିଲା 450 ବର୍ଷ, କେତେ ଜଣ କହନ୍ତି 500 ବର୍ଷ, ଯାହା ବି ହଉ ଏଇଭଳି ଭାବରେ ସବୁ ଆସିଲେ ଭୀଷ୍ମଦେବ ସେଇଠି ସବୁ ଭଗବାନଙ୍କୁ ସ୍ତୁତି କରିଛନ୍ତି। ସେ ସ୍ତୁତିରୁ ଏଇ ଗୋଟିଏ ସ୍ତୁତି ରହିଛି ଏଥିରେ, ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେହେତୁ ତାଙ୍କ ସାମ୍ନାରେ ରହିଛନ୍ତି କିନ୍ତୁ ସେ ମାନେ କ'ଣ ପାଖାପାଖି 1.5 ମାସ ପାଖାପାଖି ରହିଯାଇଥିଲେ ସେଇ ସରସଜ୍ୟାରେ, ସେଇ ଯେଉଁ ଭଗବାନ ଯେଉଁ ନବମ ଦିବସରେ ଯେଉଁ ଯୁଦ୍ଧ ହେଇଥିଲା, ଭଗବାନ ଭୀଷ୍ମଦେବ ଅର୍ଜୁନଙ୍କ ସହିତ ଯୁଦ୍ଧ କରିଥିଲେ, ସେଇ ଯୁଦ୍ଧରେ ଭଗବାନ ଯେଉଁ ସାରଥି ରୂପରେ ରହିଥିଲେ ସେଇ ସାରଥି ରୂପକୁ ମନେ ପକାଉଛନ୍ତି ଭଗବାନ ଭୀଷ୍ମଦେବ, ତେଣୁ ମହାଜନ ସିଏ। ତେଣୁ ସେଇଠି ସେ କହୁଛନ୍ତି, ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ, ଯେଉଁଦିନ ବହୁତ ଭାବରେ ଏଇଠି ହେଇଥିଲା ଅର୍ଜୁନ ଦୁର୍ଯ୍ୟୋଧନ ବହୁତ ମନ ଦୁଃଖ କରୁଥିଲେ ଭୀଷ୍ମଙ୍କ ଉପରେ, ପିତାମହ ଆପଣ ଯୁଦ୍ଧ କରିବା ପାଇଁ ଯେଉଁ ଚାହୁଁନାହାନ୍ତି ତାହେଲେ ଯୁଦ୍ଧ ବନ୍ଦ କରନ୍ତୁ, ଆପଣ କରନ୍ତୁ ନାହିଁ, ଆମର ଅନ୍ୟମାନେ କରିବେ, ବହୁତ ନେତା ସବୁ ଅଛନ୍ତି। କିନ୍ତୁ ଭୀଷ୍ମଦେବଙ୍କ ଉପରେ ଏଭଳି ଭାବରେ କହିବାରୁ ଭୀଷ୍ମଦେବ ପ୍ରତିଜ୍ଞା କଲେ, ଆସନ୍ତାକାଲି ଏଇ 5ଟି ବାଣରେ ପାଣ୍ଡବ 5 ଜଣଙ୍କୁ ହତ୍ୟା କରିବେ। ଏଇଭଳି ଭାବରେ ଯେତେବେଳେ ବ୍ୟବସାୟ କରିଦେଲେ ଭଗବାନଙ୍କ ଆଉ ନିଦ ନାହିଁ, ପାଣ୍ଡବମାନେ ଯୁଦ୍ଧ କ୍ୟାମ୍ପରେ ଯେଉଁ ରହିଛି ମହାଭାରତ ଯୁଦ୍ଧରେ ରାତିରେ ସବୁ ଶୟନ କରିଯାଆନ୍ତି, ପାଣ୍ଡବମାନେ ଘୁଙ୍ଗୁଡ଼ି ମାରୁଛନ୍ତି, କିନ୍ତୁ ଭଗବାନ ଜଗିକି ବିରାସନାନୁଗମନମ ଏଇସବୁ ପ୍ରଥମ 16 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନ ବିରାସନରେ ଜଗିକି ରହୁଥିଲେ ପାଣ୍ଡବମାନଙ୍କୁ, କିନ୍ତୁ ଭଗବାନ ସେଦିନଙ୍କର ଚିନ୍ତା ପଡ଼ିଗଲା କେମିତି ଆସନ୍ତା ରାତି ପାଇଲେ ଏମାନେ ସବୁ ମୃତ୍ୟୁବରଣ କରିବେ, ଏମାନେ ସବୁ ବର୍ତ୍ତମାନ ଘୁଙ୍ଗୁଡ଼ି ମାରୁଛନ୍ତି। ତେଣୁ ଭଗବାନ ଅର୍ଜୁନକୁ ଡାକିଲେ, ଉଠ ଉଠ ଉଠ, ଆଉ ଶୋଇଲେ ବର୍ତ୍ତମାନ ସମୟ ନୁହଁ, ଶୋଇବାର ସମୟ, ଜୀବ ଜାଗୋ ଜୀବ ଜାଗୋ ଘୋରା ଚାନ୍ଦ ବୋଲେ କତ ନିଦ୍ର ଯାହ ମହା ପିସାଚୁର କଲେ। ଏଇଭଳି ଭାବରେ ଅର୍ଜୁନକୁ ଉଠେଇକି ନେଇକି ଗଲେ ଭୀଷ୍ମଙ୍କ ପାଖକୁ। ଏଇଭଳି ଭାବରେ ଘଟଣାଟି ହେଇଥିଲା। ଗୋଟେ ଥର କ'ଣ ହେଇଛି ନା, ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ ସେଇ ସମୟରେ କୌରବମାନେ ପାଣ୍ଡବଙ୍କୁ ଟିହାଇବା ପାଇଁକି ଯାଇଥିଲେ, ତାଙ୍କର ବହୁତ ଆନନ୍ଦରେ ଅଛନ୍ତି ଦେଖିବା ପାଇଁ ଯାଇଥିଲେ। ତେଣୁ ସେହି ସମୟରେ ଭଗବାନ ବ୍ୟବସ୍ଥାରେ ଗନ୍ଧର୍ବମାନେ ଆସିକରି ଦୁର୍ଯ୍ୟୋଧନକୁ ବାନ୍ଧି ନେଇକି ପଳାଇ ଯାଇଥିଲେ, ତେଣୁ ସେମାନେ ହାହାକାର କଲେ, କର୍ଣ୍ଣ ମଧ୍ୟ କିଛି କରିପାରିଲେ ନାହିଁ। ଗନ୍ଧର୍ବମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ଉନ୍ନତ ଲୋକରେ ସେମାନେ ଅଛନ୍ତି, ମାନବଙ୍କ ଠାରୁ ବହୁତ ଗୁଣରେ ଅଧିକା, ଯେତେ ଆପଣ ଉନ୍ନତ ଯିବେ ସେତେ 100 ଗୁଣ ଲେଖା ଅଧିକା ସବୁ ରହିଛି ଐଶ୍ୱର୍ଯ୍ୟ ଇତ୍ୟାଦି। ତେଣୁ ଯୁଧିଷ୍ଠିର ମହାରାଜ ଯେତେବେଳେ ଖବର ପାଇଲେ, ପାଣ୍ଡବ ଯେତେବେଳେ ଭୀଷ୍ମଦେବ ଜାଣିଲେ ଭଲ ହେଇଛି, ଦୁର୍ଯ୍ୟୋଧନ ବନ୍ଦୀକ ନେଇଯାଇଛନ୍ତି ଭଲ ହେଇଛି, କିନ୍ତୁ ଯୁଧିଷ୍ଠିର ମହାରାଜ ଯେତେବେଳେ ଶୁଣିଲେ, ସାଙ୍ଗେ ସାଙ୍ଗେ ଅର୍ଜୁନ କହିଲେ ତୁମେ ତାଙ୍କୁ ଖୋଲ, ଏ ବନ୍ଧ ଗନ୍ଧର୍ମଠାରୁ ତାଙ୍କୁ ମୁକ୍ତ କର। ତେଣୁ ସିଏ ଆସିକି ଅର୍ଜୁନ ଗନ୍ଧର୍ମଙ୍କ ସହିତ ଯୁଦ୍ଧ କରିକିରି ତାଙ୍କୁ ଦୁର୍ଯ୍ୟୋଧନକୁ ମୁକ୍ତ କରିଥିଲେ। ତେଣୁ ଦୁର୍ଯ୍ୟୋଧନ ତାଙ୍କ ଉପରେ ବହୁତ ପ୍ରୀତ ହୋଇଯାଇଥିଲେ। ଦୁର୍ଯ୍ୟୋଧନ ଅର୍ଜୁନ ଠାରୁ ବୟସରେ ବଡ଼, ସବୁଠାରୁ ଅଧିକ ବୟସ ବଡ଼ ହେଉଛନ୍ତି ଯୁଧିଷ୍ଠିର ମହାରାଜ। ତାଙ୍କ ପାଖାପାଖି ବୟସ ଥିଲା ଦୁର୍ଯ୍ୟୋଧନଙ୍କର। ଯୁଧିଷ୍ଠିର ମହାରାଜଙ୍କର ଗୋଟିଏ ବର୍ଷ ପରେ ଆସିଥିଲେ ଭୀମ ଏବଂ ତାଙ୍କର ଗୋଟିଏ ବର୍ଷ ପରେ ଆସିଥିଲେ ଅର୍ଜୁନ। ଏଇଭଳି ଭାବରେ ଘଟଣା ରହିଛି। ତେଣୁ ଯେତେବେଳେ ଏଇଭଳି ଭାବରେ ହେଲା, ତେଣୁ ବର୍ତ୍ତମାନ ଦୁର୍ଯ୍ୟୋଧନ ଚାହିଁଲେ ଅର୍ଜୁନଙ୍କୁ କିଛି ବର ପ୍ରଦାନ କରିବା ପାଇଁ। ଅର୍ଜୁନ କହିବ କ'ଣ ବର ଦେବା, ଆମେ ତ 12 ବର୍ଷ ବନମ ଦେଇଛୁ, ବର ଦେଇଛୁ 12 ବର୍ଷ ଅଛୁ, ପୁଣି ଗୋଟେ ବର୍ଷ ଅଜ୍ଞାତବାସ ରହିଛି, ଆଉ କ'ଣ ବର ଦେବ, ଯଥେଷ୍ଟ ହେଇଗଲା। ଏଇଭଳି ଭାବରେ କହିକି ସେ ଚାଲି ଯାଇଥିଲେ। କିନ୍ତୁ ବର୍ତ୍ତମାନ ତାକୁ ମନେ ପକାଇଦେଲେ ଯେ ଯେଉଁ ମୋତେ ଗୋଟେ ବର ପ୍ରଦାନ କରିବା ପାଇଁ ଚାହିଁଥିଲ, ବର୍ତ୍ତମାନ ମୋତେ କିଛି ବର ପ୍ରଦାନ କର। ନା କ'ଣ ଚାହୁଁଛ, ରାଜ୍ୟ ଦେବୀ? ନା ନା, ଖାଲି ମୁକୁଟଟା ଦିଅ ଗୋଟିଏ ରାତି ପାଇଁ। ସେ ଦୁର୍ଯ୍ୟୋଧନଙ୍କ ମୁକୁଟ ଆଣିକି ଆସିଲେ ଅର୍ଜୁନ, ମହାଭାରତ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଭୀଷ୍ମଦେବ ପାଖକୁ ଯାଇକିରି କହିଲେ, ପିତାମହ ଆପଣ ଟିକେ ସାଉଣ୍ଡକୁ ଚେଞ୍ଜ କରିକିରି ଦୁର୍ଯ୍ୟୋଧନଙ୍କ ସାଉଣ୍ଡ ଭଳି କହିକିରି ଏଇଭଳି ଭାବରେ କହିଲେ, ଆପଣ ସେ 5ଟି ବାଣ ରଖିଛନ୍ତି ସେଇଟା ମୋତେ ଦେଇଦିଅନ୍ତୁ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ଭୀଷ୍ମଦେବ ଦେଇଦେଲେ। ରାତିରେ ଘଟଣା ସେ ଦେଖିପାରିଲେନି, ବା ଯାହା ବି ହଉ ଭଗବାନଙ୍କ ଲୀଳା। ତେଣୁ ସକାଳେ ଯେତେବେଳେ ଭୀଷ୍ମଦେବ ଜାଣିଲେ ଏଇଭଳି ଭାବରେ ଭଗବାନ କରିଦେଇଛନ୍ତି, ସେ ପ୍ରତିଜ୍ଞା କଲେ। ଇଏ ଭୀଷ୍ମଦେବଙ୍କ ପ୍ରତିଜ୍ଞା, ଅଟଳ ପ୍ରତିଜ୍ଞା। କହିଲେ କାଲି ଆଜି ଅର୍ଜୁନକୁ ହତ୍ୟା କରିବି, ନହେଲେ ଭଗବାନଙ୍କୁ ଯେଉଁ ତାଙ୍କ ପ୍ରତିଜ୍ଞାଙ୍କୁ ଭଙ୍ଗ କରିବି। ଇଏ ହେଉଛି ଭୀଷ୍ମଦେବଙ୍କର ପ୍ରତିଜ୍ଞା। ଭଗବାନ ପ୍ରତିଜ୍ଞା କରିଥିଲେ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ କ'ଣ ଭୀଷ୍ମ ପ୍ରତିଜ୍ଞା କଲେ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି, ନହେଲେ ଅର୍ଜୁନକୁ ହତ୍ୟା କରିବି, ଯେଉଁଟା ଆଇଦର। ଏଭଳି ଭାବରେ ଗୋଟେ ଗୋଟେ ଅବସ୍ଥା ଆସେ, କ'ଣ କରିବା, ଆମେ କ'ଣ କରିବା ସେ ଅବସ୍ଥାରେ, ଧର୍ମ ସଙ୍କଟ ଆମେ କହୁଥିଲୁ ନା ଥରେ, ଧର୍ମ ସଙ୍କଟ ପଡ଼ିଯାଏ। ତେଣୁ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ, ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିକିରି ଗୋଟେ ଅସ୍ତ୍ର ଧାରଣ କରିକିରି ଏ ଯେଉଁ ରଥ ଚକା ପଡ଼ିଥିଲା, ଭଙ୍ଗା ରଥ ଚକାକୁ ଧରିକିରି ଭଗବାନ ଧାଇଁଗଲେ ଭୀଷ୍ମଦେବଙ୍କୁ ହତ୍ୟା କରିବା ପାଇଁ। ଏ ଶ୍ଳୋକଟି ମଧ୍ୟ ରହିଛି, ଭୀଷ୍ମଦେବ କହିଛନ୍ତି କ'ଣ ସେ କ'ଣ ସେଇଟା, ସ୍ୱନିଗମ ଅପହାୟ ମତ୍ ପ୍ରତିଜ୍ଞା, ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରି ମୋର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ଆପଣ ମୋତେ ହତ୍ୟା କରିବା ପାଇଁ ଆସିଥିଲେ, ସେ ଶ୍ଳୋକଟି ମୋତେ କହିଛନ୍ତି ସେଥିରେ, କିନ୍ତୁ ଆମେ ସେଇଟା ଆଲୋଚନା କରିବା ନାହିଁ। ଏ ଯେଉଁ ଏଇଭଳି ଭାବରେ ହେଇଥିଲା, ତେଣୁ ଆଜି ଭୀଷ୍ମଦେବ ଭଗବାନ ତାଙ୍କ ପାଖରେ ରହିଥିଲେ ମଧ୍ୟ ସେ ସେଇ ଯୁଦ୍ଧର ସେଇ ସ୍ମୃତିକୁ ମନେ ପକାଉଛନ୍ତି। ଯୁଧି ତୁରଗୁଜ ବିଧୁମ୍ର ଗୃଷ୍ଟ, ସେଦିନ ଭୀଷ୍ମଦେବ ବହୁତ ଭୀଷଣ ଭାବରେ ଯୁଦ୍ଧ କରିଥିଲେ, ଏଭଳି ଯୁଦ୍ଧ କରିଥିଲେ ଅର୍ଜୁନଙ୍କର ଶରୀରରୁ ଝାଳ ବାହାରି ପଡ଼ିଲା। ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସେ ମହାରାଜ କହନ୍ତି, ଅର୍ଜୁନଙ୍କର ପରିଶ୍ରମ ହେଲା ଏତିକି, 18 ଦିନ ଯେଉଁ ଯୁଦ୍ଧ ହେଲା ମହାଭାରତ ଯୁଦ୍ଧରେ, ତାଙ୍କ ଶରୀରରୁ ଟିକେ ଝାଳ ବାହାରି ପଡ଼ିଲା, ଏଇଟାକୁ ଭଗବାନ ସହି ପାରିଲେନି, ଭଗବାନ ଡେଇଁ ପଡ଼ିଲେ। ତେଣୁ ଏଇଠି କହୁଛନ୍ତି ଭୀଷ୍ମଦେବ କହୁଛନ୍ତି, ଯୁଧି ତୁରଗରୁ ଜ ବିଧୁମ୍ର ବିଶ୍ୱ କଚରୁଡ଼ିତ ଶ୍ରମ ବାହାରି ଅଳଙ୍କୃତ ଆସେ। ଯେଉଁ ଯୁଦ୍ଧ ହେଉଥିଲା ଭଗବାନ କେତେ କଷ୍ଟ ତାଙ୍କୁ ହେଉଥିଲା, ଯୁଧି ତୁରଗରୁ ଜ ଯୁଦ୍ଧରେ ଯେଉଁ ଘୋଡ଼ା ସବୁ ଯାଉଥିଲେ ଦୌଡ଼ୁଥିଲେ ଏପଟ ସେପଟ କରି, ଭଗବାନ ସାରଥି ରଥକୁ ଚଳଉଥିଲେ, ବିଧୁମ୍ର ବିଶ୍ୱ ତାର ଯେଉଁ କଚ ଯେଉଁ ଘୋଡ଼ାର ଟାପୁରୁ ସବୁ ଧୂଳି ବାହାରୁଥିଲା, ଧୂଳି ସବୁ ଆସୁଥିଲା, ମହା କୁରୁକ୍ଷେତ୍ର ସ୍ଥଳର ଧୂଳି ସବୁ ଆସୁଥିଲା, ସେଇଥିରେ ଭଗବାନ ଶରୀର ଧୂଳି ପୂର୍ଣ୍ଣ ହୋଇଯାଇଥିଲା। ଯୁଧି ତୁରଗରୁ ଯେଉଁ ବିଧୁମ୍ର ବିଶ୍ୱ କଚର ଉଳିତ ଶ୍ରମ ବାହାରି ଅଳଙ୍କୃତ, ଭଗବାନ ଏତେ କଷ୍ଟ ହେଉଥିଲା, ଶ୍ରମ ବାହାରି ଭଗବାନଙ୍କ ଶ୍ରମ ହେଇଯାଉଥିଲା, ତାଙ୍କର ଶରୀରରୁ ମଧ୍ୟ ଶ୍ରମ ବାହାରି ପଡ଼ୁଥିଲା, ଝାଳ ବାହାରି ପଡ଼ୁଥିଲା, ଏବଂ ଭଗବାନ ଝାଳକୁ ପୋଛିବା ପାଇଁ ମଧ୍ୟ ସ୍କୋପ୍ ନାହିଁ, ଯୁଦ୍ଧ କରୁଛନ୍ତି ଏଭଳି ଭାବରେ, ଯୁଦ୍ଧର ସାହାଯ୍ୟ ସାରଥି ରୂପରେ ରହିଛନ୍ତି, ନୋ ବିଶ୍ରାମ କିଛି ନାହିଁ, ଯାହା ରଥି କହିବେ ସେଇ ଅନୁସାରେ କାର୍ଯ୍ୟ କରିବେ। ତେଣୁ ତାଙ୍କର ଯେଉଁ ରହିଛି ସୁନ୍ଦର କେଶରାଶି ରହିଛି, ସେ କେଶରାଶିରେ ସେ ଝାଳକୁ ପୋଛି ହେଇଯାଉଥିଲା, ନିଜ ଝାଳ ପୋଛିବା ପାଇଁ ନିଜ ହସ୍ତ ବ୍ୟବହାର କରୁନଥିଲେ, ଶ୍ରମବାଳି ଅଳଙ୍କୃତ ଆସେ ମମ ନିଶ୍ଚିତ ସ୍ୱରେ ବିବିଧ ମହାନା। କିନ୍ତୁ ଏଭଳି ଭାବରେ ଭୀଷ୍ମଦେବ ତୀକ୍ଷ୍ଣ ସରପ ଛାଡ଼ୁଥିଲେ, ଭଗବାନ ଶରୀରରେ ମଧ୍ୟ ଲାଗିଯାଉଥିଲା, ତ୍ୱଚି ବିଳଚ କବଚେସ୍ତୁ କୃଷ୍ଣ ଆତ୍ମା, ଭଗବାନ ଯେଉଁ କବଚ ଧାରଣ କରିଛନ୍ତି ସେ କବଚକୁ ଭିନ୍ନ କରିକିରି ଛିନ୍ନ କରିକିରି ତାଙ୍କ ଶରୀରରୁ ରକ୍ତ ବାହାର କରୁଥିଲା। ଭଗବାନ ଶରୀରରେ ରକ୍ତ ଅଛି କିନ୍ତୁ ଭଗବାନ ଲୀଳା ଯେମିତି ଡ୍ରାମାରେ ରୋଲ୍ କରନ୍ତି ତାଙ୍କୁ ହତ୍ୟା କରିଦେବେ ସାଙ୍ଗେ ସାଙ୍ଗେ ରକ୍ତ ବାହାରି ପଡ଼ିବ। ରକ୍ତ କ'ଣ ସେଠି ବାହାରି ତୁମେ ବାହାରେ ସେଇଭଳି ଭାବ ଭଗବାନ ଶରୀରରୁ ରକ୍ତ ବାହାରି ପଡ଼ୁଥିଲା। ଏଇଟାକୁ ଦେଖି ଏଇ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହନ୍ତି କହୁଛନ୍ତି ଯେଉଁଭଳି ଭାବରେ ଭକ୍ତମାନେ ଭଗବାନଙ୍କୁ ଫୁଲ ପକାନ୍ତି, ଭଗବାନଙ୍କ ପାଦ ପଦ୍ମରେ ଫୁଲ ପକାନ୍ତି, ପୁଷ୍ପ ଅଭିଷେକ କରାଯାଏ, ସେହିଭଳି ଭାବରେ ଭୀଷ୍ମଦେବ ତାଙ୍କୁ ଯେଉଁ ସର ମାରୁଥିଲେ ତାଙ୍କୁ ସେହିଭଳି ଭାବରେ ଲାଗୁଥିଲା। ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟ ଏଇଠି ଶ୍ଳୋକଟି ଅଛି, କେଉଁଥିରେ ନା ଏଗାର ଶ୍ଳୋକରେ, ଏ କ'ଣ ଏଇ ଶ୍ଳୋକଟି ଅଛନ୍ତି ଦଶମ ଅଧ୍ୟାୟରେ ସେ ଶ୍ଳୋକଟି ରହିଛନ୍ତି। ସେ କହୁଛନ୍ତି ପ୍ରଭୁପାଦ ମହାରାଜ ସେ ଶ୍ଳୋକର ଭାଷାରେ କହୁଛନ୍ତି ଭୀଷ୍ମଦେବ ଇଜ୍ ଏ ଗ୍ରେଟ୍ ଡିଭୋଟି ଅଫ୍ ଦ ଲର୍ଡ ଇନ୍ ଦ ରିଲେସନ୍ ଅଫ୍ ସର୍ଭିଟରସିପ୍। ଭୀଷ୍ମଦେବ ଭଗବାନ ଦାସ୍ୟ ଭାବରେ ଯୁକ୍ତ ଭଗବାନଙ୍କ ସହିତ, ତେଣୁ ଦଜ୍ ହି ଇଜ୍ ଥ୍ରୋଇଂ ଅଫ୍ ସର୍ଟ ସାର୍ପ ଆରୋଜ୍ ଆଟ୍ ଦ ଟ୍ରାନ୍ସେଣ୍ଡେଣ୍ଟାଲ ବଡି ଅଫ୍ ଦ ଲର୍ଡ ଇଜ୍ ଆଜ୍ ଗୁଡ୍ ଆଜ୍ ଦ ୱର୍ସିପ୍ ଅଫ୍ ଆନ୍ ଅଫ୍ ଦ ଡିଭୋଟି ହୁ ଥ୍ରୋଜ୍ ସଫ୍ଟ ରୋଜେସ୍ ଅପନ୍ ହିମ୍। ଯେଉଁଭଳି ଭାବରେ ଜଣେ ଭକ୍ତ ଭଗବାନ ପାଦ ପଦ୍ମରେ ବହୁତ କୋମଳ ଗୋଲାପ ସବୁ ପକାନ୍ତି ଭଗବାନଙ୍କୁ ସେଇଭଳି ଲାଗୁଥିଲା, ଭଗବାନ ସେଇଭଳି ଲାଗୁଥିଲା। ଆଉ ବିଶ୍ୱନାଥ ଚାକୁର ତାଙ୍କ ଭାଷାରେ କହୁଛନ୍ତି ଯେଉଁଭଳି ଭାବରେ କନ୍ଦର୍ପ ରସରେ ଯେତେବେଳେ ଭଗବାନ ଆପ୍ୟାୟିତ ଅଛନ୍ତି ତାଙ୍କର ତାଙ୍କର ପତ୍ନୀମାନେ ବା ତାଙ୍କର ପ୍ରେମିକାମାନେ ତାଙ୍କୁ ଯଦି କାମୁଡ଼ି ଦେଇଥିବେ ତାଙ୍କୁ ଯେଉଁଭଳି ଭାବରେ ଆନନ୍ଦ ଲାଗେ ସେଇଭଳି ଭାବରେ ଭଗବାନଙ୍କୁ ଆନନ୍ଦ ଲାଗୁଥିଲା, ତାଙ୍କ ଶରୀର ଉଚ୍ଛିନ୍ନ ହୋଇଯାଇଥିଲା। ଏଇଭଳି ଭାବେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଭାବ ପ୍ରଦାନ କରିଛନ୍ତି। ତେଣୁ ଆଜି ଏଇ ଯେଉଁ ଯୁଦ୍ଧ ଚାଲିଛି, ଯୁଦ୍ଧ ଚାଲିଛି, ସେଇ ଯୁଦ୍ଧର କଥାରୁ ଆମେ ଏଇ ପଏଣ୍ଟ ସବୁ ଆସିଗଲା। ତେଣୁ ଦ୍ୱନ୍ଦ୍ୱ କ'ଣ ହେଇଛି, କୃଷ୍ଣ ମୁଷ୍ଟି ବିନିଷ୍ପାତ, ଭଗବାନ କେତେବେଳେ ଗୋଟିଏ ହାତରେ ମାରୁଛନ୍ତି ମୁଷ୍ଟି, କେତେବେଳେ ଦୁଇ ହାତରେ ମାରୁଛନ୍ତି। କୃଷ୍ଣ ମୁଷ୍ଟି ବିନିଷ୍ପାତ ନିଷ୍ପିଷ୍ଟାଙ୍ଗ ଉରୁବନ୍ଧନ, ଭଗବାନ ଯେଉଁ ରହିଛି ଭଗବାନଙ୍କୁ କିଛି ହେଉନି, ଭଗବାନ ଇଏ ହେଉଛି ଟ୍ରାନ୍ସଜେଣ୍ଡର ବଡି। ନୈନଙ୍ଗ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଙ୍ଗ ଦହତି ପାବକ, ନ ଚୈନଙ୍ଗ କ୍ରଦନ୍ତି ଆପ, ନ ସୋସତି ମାରୁତ। ଭଗବାନଙ୍କର ଶରୀର ହେଉଛି ଅପ୍ରାକୃତ ଶରୀର, ତାଙ୍କର ଭକ୍ତଙ୍କର ଶରୀର ମଧ୍ୟ ଅପ୍ରାକୃତ, ଭଗବାନଙ୍କର ଭକ୍ତଙ୍କର ଶରୀର ଯେ ପ୍ରାକୃତ ତା ନୁହଁ, କିନ୍ତୁ ଏ ଭଗବାନ ଲୀଳା ପାଇଁ ଏସବୁ କରାଯାଉଛି। ପ୍ରାକୃତ ଭଳି ତାଙ୍କର ଶରୀର ହେଇଛି କିନ୍ତୁ ଅପ୍ରାକୃତ ଶରୀର। ଏହା ଯଶ୍ୟ ହରେଡ୍ ଦାସେ କର୍ମଣା ମନସା ଗିରା ନିଖିଳାଶୁ ଅପି ଅବସ୍ଥା ଆସୁ ଜୀବନ୍ମୁକ୍ତ ସା ଉଚ୍ଚତେ। ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କ ଶରୀର କ'ଣ ସେଇଟା ଆଉ କ'ଣ ପ୍ରାକୃତ ନୁହଁ, ସେଇଟା ଅପ୍ରାକୃତ ଶରୀର, ଅପ୍ରାକୃତ ଶରୀର ହେଇଯାଏ। କାରଣ ଭଗବାନଙ୍କୁ ସବୁ ଯୁକ୍ତ ହେଲେ ସେଇଟା କ'ଣ ଯେଉଁ ରହିଛି ସିଏ ହେଉଛି କ'ଣ ଋଷିକେଶ ସେବନ ଭକ୍ତି ଉଚ୍ଚତେ। ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ପ୍ରଭୁ ଭଗବାନ ଋଷିକେଶଙ୍କର ଯେତେବେଳେ ପୂଜା କରୁ ସେବା କରୁଛେ ସେଇଟା ହେଉଛି ଭକ୍ତି, ଆଉ ସେ ଇଏ ରହୁନାହିଁ, ଇଏ ଆଉ ପ୍ରାକୃତ ହେଇକି ରହୁନାହିଁ। ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ ନାହାନ୍ତି ତାଙ୍କର ଶରୀରଟି ପ୍ରାକୃତ ଶରୀର, ତେଣୁ ସେମାନେ ଭଗବାନଙ୍କ ବିଷୟରେ ବୁଝିପାରିବେ ନାହିଁ। ଉପନିଷଦରେ ଏଇଟା ବର୍ଣ୍ଣନା କରାଯାଇଛି, ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେ ଗ୍ରାହ୍ୟମିନ୍ଦ୍ରେଇ ସେବନ୍ମୁଖେ ଜିହ୍ୱା ଦଉ ସ୍ୱୟମେବ ସ୍ମୃତି ଅଧ। ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମର ପ୍ରାକୃତ ଇନ୍ଦ୍ରିୟମାନଙ୍କ ଦ୍ୱାରା ଜାଣିପାରିବା ନାହିଁ, କିନ୍ତୁ ସେଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଇନ୍ଦ୍ରିୟମାନଙ୍କ ପ୍ରଭୁଙ୍କର ସେ ସେବା କରିବା ତାହେଲେ ଇନ୍ଦ୍ରିୟମାନେ ମଧ୍ୟ ଅପ୍ରାକୃତ ହୋଇଯିବେ। ପ୍ରଭୁପାଦ ମହାରାଜ ଏଇ ଉଦାହରଣଟି ଦିଅନ୍ତି, ପ୍ରସିଦ୍ଧ ଉଦାହରଣଟି ଦିଅନ୍ତି, କ'ଣ ଗୋଟେ ଲୁହାକୁ ଯଦି ଅଗ୍ନିରେ ପକାଇଦେବା ଆସ୍ତେ ଆସ୍ତେ ସେଇଟା ଉତ୍ତପ୍ତ ହୋଇଯିବ, ତପ୍ତ ହୋଇଗଲେ ସେ ଆଉ ଲୁହାର କାର୍ଯ୍ୟ କରିବ ନାହିଁ, ସେଇଟା ଅଗ୍ନିର କାର୍ଯ୍ୟ କରିବ। ସେହିଭଳି ଭାବରେ ଭଗବାନ ଭକ୍ତ ପ୍ରାକୃତ ଶରୀର ନୁହଁ, ଅପ୍ରାକୃତ ଶରୀର, କିନ୍ତୁ ଭଗବାନ ଲୀଳା ପାଇଁ ଏସବୁ ହେଉଛି ପୁଷ୍ଟି କରିବା ପାଇଁ। ଯେମିତି ଅର୍ଜୁନ, ଅର୍ଜୁନ ବଦ୍ଧ ଜୀବ ନୁହନ୍ତି କିନ୍ତୁ ବଦ୍ଧ ଜୀବର ରୋଲ୍ କରୁଥିଲେ, ସିଏ ହେଉଛନ୍ତି ମୁକ୍ତ ଜୀବ। ସେହିଭଳି ଭାବରେ ଆଙ୍କର ଯେଉଁ ରହିଛନ୍ତି ଜାମ୍ବବାହନଙ୍କର ନିଷ୍ପିଷ୍ଟାଙ୍ଗ ଉରୁବନ୍ଧନ, ତାଙ୍କର ଯେଉଁ ବନ୍ଧନ ରହିଛି, ଯେଉଁ ଗଣ୍ଠି ସବୁ ରହିଛି, ସେସବୁ ଛିନ୍ନ ହେବା ପାଇଁ ବସିଲା। ଏଭଳି ଭାବରେ ଅବସ୍ଥା ଆସିଗଲା। 28 ଦିନ ଆମେ ଜଣେ ଆଚାର୍ଯ୍ୟ କହୁଥିଲେ 27 ଦିନ 27 ରାତି ଯୁଦ୍ଧ ପରେ 28 ଦିନର ଘଟଣାଟା ଏଇଟା, 28 ଦିନର ଘଟଣାଟା ହେଉଛି ଏଇଭଳି ଭାବରେ। ଆଜି ହିଁ ଆମକୁ ଏଇଭଳି ଭାବେ ଲାଗୁଛି ଜାମ୍ବବାନଙ୍କୁ ତାଙ୍କର ସବୁ ବନ୍ଧନ ସବୁ ଯେଉଁ ରହିଛି, ଯେଉଁ ଗଣ୍ଠି ସବୁ ରହିଛି, ସବୁ ଛିଣ୍ଡିବା ପାଇଁ ଆରମ୍ଭ କଲା। ଭଗବାନ ଯେତେବେଳେ ମହାପ୍ରଭୁ ବର୍ଣ୍ଣନା କରାଯାଇଛି, ମହାପ୍ରଭୁଙ୍କର ଲୀଳାରେ ତାଙ୍କର ସବୁ ଗଣ୍ଠି ସବୁ ଛିଣ୍ଡି ଯାଉଥିଲା। ମହାପ୍ରଭୁ ଯେତେବେଳେ ମହାଭାବ ପ୍ରକାଶ କରୁଥିଲେ, ମହାପ୍ରଭୁ ଯେତେବେଳେ ଜଗନ୍ନାଥ ପୁରୀରେ ରହିଥିଲେ, ତାଙ୍କ ଲୀଳା ସବୁ ଚାଲିଥିଲା, ଏଭଳି ଭାବରେ ହେଇଯାଇଥିଲା, ତାଙ୍କର ଗଣ୍ଠି ସବୁ ବାହାରି ପଡ଼ିଯାଇଥିଲା, ଖାଲି ଚର୍ମରେ ବନ୍ଧା ହେଇକି ରହିଥିଲା। ଏଭଳି ଭାବରେ ରହିଥିଲେ ଗମ୍ଭୀରା ଭିତରେ, କେତେବେଳେ ରାତିରେ ଆସି ପଳାଇ ଆସିଲେଣି, ଆଉ ଦେଖାଯାଉନାହାନ୍ତି, ରାତିରେ ସେ ଶୋଇପାରୁନଥିଲେ, ଶୟନ କରୁ, ସବୁବେଳେ ଭଗବାନଙ୍କ ନାମ ନଉଥିଲେ, ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ 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 ହରେ ହରେ। ଗୋବିନ୍ଦ ତାଙ୍କର ଗୁରୁ ଭାଇ ସିଏ ସେଇଠି ଶୟନ କରନ୍ତି, ସାମ୍ନାରେ ରହନ୍ତି ସେଇ ଗମ୍ଭୀରାରେ, ଆଉ ଦେଖିଲେ କ'ଣ ମହାପ୍ରଭୁଙ୍କ ଭଗବାନଙ୍କର ପ୍ରଭୁଙ୍କର କାହିଁକି କଥା ସବୁ ଆସୁନାହିଁ, ନାମ ହେଉନାହିଁ, ଦେଖିଲା ବେଳକୁ ପ୍ରଭୁ ନାହାନ୍ତି। କୁଆଡ଼େ ଗଲେ, କୁଆଡ଼େ ଗଲେ, ସ୍ୱରୂପ ଦାମୋଦର ଇତ୍ୟାଦି ସବୁ ବାହାରି ପଡ଼ିଲେ, କୁଆଡ଼େ ଗଲେ ସର୍ଚ୍ଚ କରିବା ପାଇଁ, ଆସି ଦେଖିଲେ ଜଗନ୍ନାଥ ମନ୍ଦିରର ସାମ୍ନାରେ ଯେଉଁ ରହିଛି, ସେଠି ସବୁ ଗାଭୀମାନେ ସବୁ ପଡ଼ିଛନ୍ତି, ଗାଭୀମାନେ ସବୁ ରହନ୍ତି, ସେଠି ପେଜନାଳ ରହିଛି, ସେଇଠି ଭଗବାନ କୁର୍ମ ଆକାରରେ ପଡ଼ିଛନ୍ତି, ତାଙ୍କ ଶରୀର ସେଇଭଳି ଭାବରେ ହେଇଯାଇଛି, ତାଙ୍କ ଗଣ୍ଠି ସବୁ ଛିଣ୍ଡି ଯାଇଛି, ମାନେ ବହୁତ ଛିଣ୍ଡିକି ରହିଛି, ଖାଲି ଚର୍ମ ଦ୍ୱାରା ବନ୍ଧନ ହେଇକି ରହିଛି। ଏଇଭଳି ଭାବରେ ଭଗବାନଙ୍କ ଅଦ୍ଭୁତ ଲୀଳା ସବୁ ରହିଛି ପୁରୀରେ, ଜଗନ୍ନାଥ ପୁରୀରେ ମହାପ୍ରଭୁ ସ୍ୱୟଂ ଭଗବାନ ଭଗବାନଙ୍କର ଭାବରେ ଏଇଭଳି ଭାବରେ ହେଉଛନ୍ତି। ତେଣୁ ସ୍ୱରୂପ ଦାମୋଦର ଇତ୍ୟାଦି ତାଙ୍କୁ ସବୁ ନେଇକରି ଭଗବାନ ନାମ କୀର୍ତ୍ତନ କରିବାରୁ ତାଙ୍କ ପୁଣି ଶରୀର ଠିକ୍ ହେଇଗଲା। ଆଜି ଆଙ୍କର ମଧ୍ୟ ଅବସ୍ଥା ସେଇଭଳି ଭାବରେ ହେଇଯାଇଛି, ଉରୁବନ୍ଧନ ତାହାକୁ ବହୁତ ଭାବରେ ତାଙ୍କର ବନ୍ଧନ ସବୁ ଛିନ୍ନ ହେଇଯାଇଛି, ଛିନ୍ନ ଗାତ୍ର। ତେଣୁ କ୍ଷୀଣ ସତ୍ତ୍ୱ ଶୂନ୍ୟ ଗାତ୍ର, ତାଙ୍କର ଯେଉଁ ସତ୍ତ୍ୱ ବା ତାଙ୍କର ବଳ ଯେଉଁ ରହିଛି ସବୁ କ୍ଷୀଣ ହେଇଗଲା। ଭଗବାନ ଆମକୁ ବଳ ଦିଅନ୍ତି, ବଳ ବଳବତ୍ତା ଚାହୁଁ, ଯେତେ ବଡ଼ ବଳିଆନ ବ୍ୟକ୍ତି ହୁଅନ୍ତୁ, ତାଙ୍କର ବଳ କେଉଁଠୁ ଆସୁଛି ସେମାନେ ଜାଣନ୍ତି ନାହିଁ, ସେମାନେ ମୋର ବଳ ବୋଲି କହନ୍ତି, କିନ୍ତୁ ତୁମର କିଏ, ତୁମେ ଏଇ ଶରୀର, ତୁମେ ଯେତେବେଳେ ମୃତ୍ୟୁବରଣ କରୁଛ ତୁମେ କିଏ ସେତେବେଳେ, ଆଉ ତୁମେ ଶୋଇକି ରହିଥିଲେ ମଧ୍ୟ କିଏ ସେ ଚାଲିଗଲା ବୋଲି କାହିଁ କହୁଛି, ତୁମେ ତ ସେଇ କରୋନା, ଏଇ କରୋନାର କାରଣ ହେଉଛି ଏଇଟା, ଭଗବାନ କରୋନା ଦେଇଛନ୍ତି ଆମେ ଏଇ ଜ୍ଞାନଟା ପ୍ରାପ୍ତ ହେବା ପାଇଁ, କିନ୍ତୁ ଆମେ ସେଇଟା ବୁଝିପାରିଲେ ନାହିଁ, କରୋନା ଚାଲିଯିବ କିନ୍ତୁ କରୋନା ଯେଉଁ ଶିକ୍ଷା ଥିଲା ଆମେ ସେଇଟା ପାଇପାରିଲେ ନାହିଁ, ଅଧିକାଂଶ ଲୋକ ପାଇପାରନ୍ତି ନାହିଁ। କରୋନାର ଏ ଶିକ୍ଷା, ଆମେ ଶରୀର ନୁହଁ, ଆମେ ହେଉଛେ ଆତ୍ମା, ଏଇ ଜ୍ଞାନ ଦେବା ପାଇଁ ଭଗବାନ ଭୌତିକ ଜଗତକୁ ଦୁଃଖାଳୟ ଅସାଶତମ କରିଛନ୍ତି। କିନ୍ତୁ ଏଇଭଳି ଭାବରେ ସତ୍ତ୍ୱ ଯେଉଁ ବଳ ରହିଛି, ବଳ ଯେତେବେଳେ କ୍ଷୀଣ ହେଇଗଲା, କ୍ଷୀଣ ସତ୍ତ୍ୱ ତାଙ୍କର ବଳ ଚାଲିଗଲା, ଜାମ୍ବବାନଙ୍କର ଶୂନ୍ୟଘାତ ଶରୀରରୁ ବହୁତ ପ୍ରକାର ଝାଳ ବହୁତ ପ୍ରବଳ ଭାବରେ ଝାଳ ବୋହିବା ପାଇଁ ଆରମ୍ଭ କଲା। ଶୂନ୍ୟଘାତ୍ର ଶୂନ୍ୟ କହିଲେ ଝାଳ ବାହାରୁଛି, ଭଗବାନଙ୍କର ଶରୀରରୁ ମଧ୍ୟ ଝାଳ ବାହାରୁଛି, ଭଗବାନ ଶରୀରରୁ ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଇଛି, ଭୌତିକ ଜଗତ ସୃଷ୍ଟି ହେଲା ବେଳେ ଯେତେବେଳେ ଆରମ୍ଭରେ ସୃଷ୍ଟି ହେଲା, ସେହି ସମୟରେ ଭଗବାନ ଆସିଲେ, ଚିତ୍ ଜଗତରୁ ଆସିଲେ, ଭୌତିକ ଜଗତକୁ ଆସିଲେ, କାରଣ ଦୋକସାଇ ବିଷ୍ଣୁଙ୍କ ଠାରୁ ଗୋଟେ ବିସ୍ତାର ଆସିଲେ, ସେ ହେଉଛନ୍ତି ଗର୍ଭଦୋକସାଇ ବିଷ୍ଣୁ, କିନ୍ତୁ ଭୌତିକ ଜଗତରେ ଦେଖିଲେ 400 କୋଟି ବାଇଲ ରହିଛି, ଏଇଭଳି ଭାବରେ ଅନେକ ବିଶ୍ୱବ୍ରହ୍ମାଣ୍ଡ ରହିଛି, ଏଇଭଳି ଭାବରେ ଅନେକ ଗର୍ଭଦୋକସାଇ ବିଷ୍ଣୁ ସେଇ କାରଣଦୋକସାଇ ବିଷ୍ଣୁଙ୍କ ପାଖରୁ ବିସ୍ତାର ଲାଭ କରିଛନ୍ତି, କିନ୍ତୁ ଆମେ ପୃଥିବୀର କଥା କହିବା, ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ଏଇ ବ୍ରହ୍ମାଣ୍ଡର କଥା କହିବା, ଯେଉଁ ବ୍ରହ୍ମାଣ୍ଡର ବ୍ରହ୍ମା ହେଉଛନ୍ତି 4 ଚତୁର୍ମୁଖୀ ବ୍ରହ୍ମା, ସେଠି ଯେତେବେଳେ ଭଗବାନ ଗର୍ଭଦୋକସାଇ ବିଷ୍ଣୁ ଆସିଲେ, ସେ କେଉଁଠି ରେଷ୍ଟ ନେବେ କେଉଁଠି, ତାଙ୍କ ପାଇଁ ଖଟ ଫଟ କିଛି ନାହିଁ, କାଲି ସବୁ ଅନ୍ଧକାରମୟ ଜଗତ, ଏ ଭୌତିକ ଜଗତ ଅନ୍ଧକାରମୟ, ତମ ସବୁ ମା ଜ୍ୟୋତିର୍ଗମୟ, ଏଠି ଯଦି ସୂର୍ଯ୍ୟ ଚନ୍ଦ୍ର ସବୁ ନଥାନ୍ତେ, ଇଲେକ୍ଟ୍ରିସିଟି ନଥାନ୍ତା, ବର୍ତ୍ତମାନ ମଧ୍ୟ ଆମ ଇଲେକ୍ଟ୍ରିସିଟି ଚାଲିଗଲେ ଆମକୁ ସବୁ ଲାଗୁଛି କାମ ଅଧା ସବୁ ରହିଗଲା, ଏ ଭୌତିକ ଜଗତ ହେଉଛି ସେଇଭଳି ଭାବରେ ଅନ୍ଧକାରମୟ ଜଗତ। ତେଣୁ ଭଗବାନ କ'ଣ କରିବେ ନା, ତାଙ୍କ ଶରୀରରୁ ଝାଳ ନିର୍ଗତ ବାହାର କଲେ, ଝାଳ ଏଭଳି ଭାବରେ ଝାଳ ବାହାର କଲେ, ଏ ଯେଉଁ 400 କୋଟି ମାଇଲର ଯେଉଁ ରହିଛି ଭୂମଣ୍ଡଳ ରହିଛି, ଯେଉଁ ବିଶ୍ୱ ରହିଛି, ଅଧାକୁ ଭରିଦେଲେ, 200 କୋଟି ଭରିଦେଲେ ଭଗବାନ, ତାଙ୍କର ଶରୀର ନିର୍ଗତ ଝାଳରେ ଭରିଦେଲେ, ଯେଉଁ ଗର୍ଭଦକ ଜଳ ବୋଲି କୁହାଯାଉଛି, ଏ ମଧ୍ୟ ସ୍ପିରିଚୁଆଲ ଟ୍ରାନ୍ସେଣ୍ଡେଣ୍ଟାଲ ଜଳ, ଚିତ୍ ଜଗତର ଜଳ ଯେଉଁଭଳି ଭାବରେ ଟ୍ରାନ୍ସେଣ୍ଡେଣ୍ଟାଲ, ଭଗବାନ ହେଉଛନ୍ତି ଟ୍ରାନ୍ସେଣ୍ଡେଣ୍ଟାଲ ବଡ଼ି, ଇଏ ହେଉଛି ଅପ୍ରାକୃତ ଶରୀର, ଅପ୍ରାକୃତ ଶରୀର ମଧ୍ୟ ସେଇଭଳି ଭାବରେ ଅପ୍ରାକୃତ ଜଳ, ଏଇ ଜଳ ଏଇଭଳି ଭାବରେ ଆସୁଛି, ଭଗବାନଙ୍କଠାରୁ ଆସୁଛି, ରସୋହମ୍ ଅପ୍ସୁକମ୍ ଦେୟ, ଭଗବତ ଗୀତାରେ ଭଗବାନ କହିଲେ,
ଜଳର ରସ କେଉଁଠୁ ଆସିଲା? ହାଇଡ୍ରୋଜେନ୍ ଅକ୍ସିଜେନ୍ରୁ। ହାଇଡ୍ରୋଜେନ୍ ଅକ୍ସିଜେନ୍ କେଉଁଠୁ ଆସିଲେ? ସେଇଠି ବୈଜ୍ଞାନିକମାନେ ଫେଲ୍ ହେଇଯାଉଛି ତାଙ୍କର ଗବେଷଣା। ହାଇଡ୍ରୋଜେନ୍ ଅକ୍ସିଜେନ୍ ମୋତେ ଭଗବାନଙ୍କର ଆସୁନି, ସର୍ବକାରଣ କାରଣ, ସବୁ କାରଣର କାରଣ ହେଉଛନ୍ତି ସିଏ ଭଗବାନ। ସେଇଟାକୁ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି, ଏବଂ 100 କୋଟି ବର୍ଷ ପରେ ମଧ୍ୟ ଜାଣିପାରିବେ ନାହିଁ। ବ୍ରହ୍ମା ତାଙ୍କର ବ୍ରହ୍ମ ସଂଗୀତରେ ଏକଥା କହୁଛନ୍ତି, ଅନ୍ଥାସ୍ତୁ କୋଟି ସଦବତ୍ସର ସମ୍ପ୍ରଗମ୍ୟ ବାୟୋରଥା ବି ମନସୋ ମୁନି ପୁଙ୍ଗବାନ ସୋପ୍ୟାସ୍ତି ଯତ୍ ପ୍ରବଦ୍ୟ ସିମ୍ନ ଅବିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମାଦି ପୁରୁଷଂ ତମଂ ଭଜାମି। ଭଗବାନ ଆମର ଚିନ୍ତା ଶକ୍ତିର ବାହାରେ 100 କୋଟି ବର୍ଷ ଧରିକିରି ବହୁତ ଉନ୍ନତ ବାୟୁ ବେଗରେ ଗତି କରିକିରି ମଧ୍ୟ ଗବେଷଣା କରି କରିକି ମଧ୍ୟ ଯାହାଙ୍କ ପାଖରେ ପହଞ୍ଚି ପାରିବେ ନାହିଁ ସିଏ ହେଉଛନ୍ତି ଗୋବିନ୍ଦ, ତାଙ୍କୁ ମୁଁ ଭଜନ କରୁଛି। ଗୋବିନ୍ଦ ମାଦି ପୁରୁଷଂ ତମଂ ଭଜାମି। ତେଣୁ ଇଏ ଭଗବାନଙ୍କର ଏଇଭଳି ଭାବ ରହିଛି, ଅଦ୍ଭୁତ ଲୀଳା ସବୁ ରହିଛି। ତେଣୁ ଏ ଯେଉଁ ଭଗବାନ ରହିଛନ୍ତି, ଇଏ ଭଗବାନ ନିଜ ଶରୀରରୁ ଝାଳ ସୃଷ୍ଟି କରିକିରି ଗର୍ଭତକ ଜଳ ଅଧା ଭରିଦେଲେ, ବାଲ୍ଟିଟି ନୁହଁ ଦୁଇ ବାଲ୍ଟି ନୁହଁ, ଲକ୍ଷ ଲକ୍ଷ ବିଲିୟନ କୋଟି କୋଟି ବିଲିୟନ କ'ଣ କ'ଣ ଯେଉଁ ରହିଛି ୱାଟରର ଇଏଟା କ'ଣ ୟୁନିଟ୍ଟା କ'ଣ ଗ୍ୟାଲନ ଗ୍ୟାଲନ ପ୍ରଭୁପାଦ ମହାରାଜ କହନ୍ତି, ଆମର ଗୌରବନ୍ଦେଶ୍ୱର ମହାରାଜ ମତେ କହନ୍ତି ମିଲିୟନ ମିଲିୟନ ବିଲିୟନ ବିଲିୟନ ଗ୍ୟାଲନ ବ୍ଲଡ୍ ସ୍ପିରିଚୁଆଲ ବ୍ଲଡ୍ ଖର୍ଚ୍ଚ କରନ୍ତି ଗୁରୁଦେବ ତାଙ୍କର ଶିଷ୍ୟକୁ ଉଦ୍ଧାର କରିବା ପାଇଁ। ତେଣୁ ଶିଷ୍ୟଙ୍କୁ ଉଦ୍ଧାର କରିବାଟା ଏଇଟା ବଡ଼ କଥା ନୁହେଁ, ଛୋଟିଆ କଥା ନୁହଁ। ବିଲିୟନ 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 ଗ୍ୟାଲନ ଗ୍ୟାଲନ୍ସ ଅଫ୍ ସ୍ପିରିଚୁଆଲ ବ୍ଲଡ୍ ଗୁରୁଦେବ ଖର୍ଚ୍ଚ କରନ୍ତି। ତେଣୁ ଭଗବାନ ପାଖରୁ ସେଇଭଳି ଭାବରେ ଗ୍ୟାଲନ୍ସ ଅଫ୍ ବିଲିୟନ ବିଲିୟନ ଗ୍ୟାଲନ୍ସ ଅଫ୍ ଆସିଲା ଜଳ ଆସିଲା। ଭଗବତ ଗୀତାରେ ଭଗବାନ କହିଲେ ରସ ହମ ଅପସୁକମ ତେୟ, ଜଳର ରସ ହେଉଛନ୍ତି ସିଏ, କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ଜଳର କିଛି ରସ ନାହିଁ, ପିଓର ଜଳ ହେଉଛି ଟେଷ୍ଟଲେସ୍। ଏଇଭଳି ଭାବରେ ଆମ ପାଖରେ ରହିଛି ଅପସନ୍, ଭକ୍ତଙ୍କ ପାଖରେ ଅପସନ୍ ରହିଛି, ତୁମେ ଭଗବାନ ଗ୍ରହଣ କର, ସୁପର ସାଇଣ୍ଟିଷ୍ଟ ଗ୍ରହଣ କରିବ, ନହେଲେ ଇମ୍ପରଫେକ୍ଟ ସାଇଣ୍ଟିଷ୍ଟ ଗ୍ରହଣ କରିବ। ଆମର ଗୁରୁଦେବ ଥିଲେ ସୁପର ସାଇଣ୍ଟିଷ୍ଟ, ସିଏ ଶ୍ରୀମଦ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ, ତେଣୁ ସିଏ ସୁପର ସାଇଣ୍ଟିଷ୍ଟ ଭଗବାନଙ୍କୁ ଗ୍ରହଣ କରିଥିଲେ, ଗୁରୁଦେବଙ୍କୁ ତାଙ୍କ ପ୍ରଭୁପାଦଙ୍କୁ ଗ୍ରହଣ କରିଛନ୍ତି, ଇଏ ସୁପର ସାଇଣ୍ଟିଷ୍ଟ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଠାରୁ ବଳ ଆସୁଛି, ଯେତେ ବଳବାନ ରହୁଛନ୍ତି, ବଳଂ ବଳବତାଂ ଚାହଂ ଭଗବତ ଗୀତା ଅନେକ ସ୍ଥାନରେ ଭଗବାନ କହିଛନ୍ତି, ଏବଂ ଭଗବାନ କହୁଛନ୍ତି କାମ ରାଗ ବିବର୍ଜିତମ, ମୁଁ ମୋର ସବୁ ବଳ ରହିଛି ମୋ ପାଖରେ, କିନ୍ତୁ କାମ ରାଗ ବିବର୍ଜିତମ, କାମ ରାଗ ଏସବୁ ଆମର ଯଦି ବଳ ଆସିଗଲା ମାନେ ଆମର କାମ ରାଗ ଆସିଯିବ, ଏତେ ମୋର ଶକ୍ତି ରହିଛି କେତେ କ'ଣ କରିଦେବି ଏଇଭଳି ଭାବରେ ଭାବୁଛେ, କିନ୍ତୁ ଭଗବାନ ହେଉଛନ୍ତି କାମ ରାଗ ବିବର୍ଜିତମ ସପ୍ତମଧ୍ୟରେ ଶ୍ରୀ କହିଛନ୍ତି। ତେଣୁ ଇଏ ହେଉଛି ଭଗବାନଙ୍କ ବଳ, ସବୁଠାରୁ ଆମେ ଯେଉଁ ବଳ ପ୍ରାପ୍ତ ହେଉଛେ, ଯାହା ସବୁ ପ୍ରାପ୍ତ ହେଉଛେ, ସେ ଭଗବାନଙ୍କଠାରୁ ଆସୁଛନ୍ତି। ଯେଉଁମାନେ ଭକ୍ତ ସେମାନେ ଏଇ କଥାଟିକୁ ଜାଣନ୍ତି, ତେଣୁ ତାଙ୍କର ଗର୍ବ ଆସେ ନାହିଁ କି ଦମ୍ଭ ଆସେ ନାହିଁ। ଦମ୍ଭ ଦର୍ପ ଅଭିମାନ ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ, କାରଣ ଭକ୍ତ ଜାଣନ୍ତି ଏସବୁ ଯାହା ଆମେ ପାଉଛେ ସବୁ ଭଗବାନ ଦେଇଛନ୍ତି। ବରଂ ଯଦି କିଛି ଅସୁବିଧା ହେଲା ସେ କହିବେ ଏ ମୋର କର୍ମର ଫଳ, ଆଉ ଯଦି କିଛି ଭଲ ପ୍ରାପ୍ତ ହେଲେ, ଭଲ ଜିନିଷ ପ୍ରାପ୍ତ ହେଲେ ସେ କହିବେନି ମୋର କର୍ମର ଫଳ, ସେ କହିବେ ଭଗବାନ କୃପା ତତ୍ୟନୁକମ୍ପାମ ସୁସମୀକ୍ଷମାଣ, ଇଏ ଭଗବାନଙ୍କର ଅନୁକମ୍ପା। ତେଣୁ ଆଜି ଜମ୍ବବାନ ଯେତେବେଳେ କ୍ଷୀଣ ସତ୍ତ୍ୱ, ତାଙ୍କର ଯେତେବେଳେ ବଳ ଚାଲିଗଲା କ୍ଷୀଣ ସତ୍ତ୍ୱ ହେଇଗଲେ, ଶୂନ୍ୟଗାତ୍ର ତାଙ୍କ ଶରୀରରୁ ଖାଲି ଝାଳ ବାହାରୁଛି, ଶୂନ୍ୟଗାତ୍ର ଓଦା ହେଇଯାଉଛି ସବୁ, ତ ମାହ ଅତୀବ ବିସ୍ମିତ। ତେଣୁ ତମ କହିଲେ ସେଇ ତାଙ୍କ କଥା ସେ ଜାଣିନାହାନ୍ତି, ସେ କିଏ ଜାଣିନାହାନ୍ତି, ତମ ବୋଲି ଶବ୍ଦ ବ୍ୟବହାର କରାଗଲା, ଇଏ ହେଉଛି ଜମ୍ବବାନଙ୍କର ଭାବ। ସୁଖଦେବ ଗୋସ୍ୱାମୀ ତାଙ୍କର ଜମ୍ବବାନ ଭାବକୁ ପ୍ରକାଶ କରୁଛି, ତମ ତାଙ୍କ ନାଁ ଜାଣିନାହାନ୍ତି କ'ଣ କହିବେ। ତେଣୁ ଅତି ବିସ୍ମିତ ଅତୀବ ବିସ୍ମିତ, ଆଜି ପର୍ଯ୍ୟନ୍ତ ବହୁତ ଦିବ୍ୟ ଯୁଗ ଚାଲିଗଲାଣି, ସେ ଭଗବାନଙ୍କର ଲୀଳା ସବୁରେ ଅଂଶଗ୍ରହଣ କରିଛନ୍ତି। ବ୍ରହ୍ମାଙ୍କର ହାୟୁ ସେ ଜାହତ ହେଇଥିଲେ ଜାମ୍ବବାନ, ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସେ ସୃଷ୍ଟି ହେଇଥିଲେ ବୋଲି କୁହାଯାଏ ଜାମ୍ବବାନ। ତେଣୁ ଯେଉଁ ରହିଛି ବର୍ତ୍ତମାନ ଏଭଳି ବିସ୍ମିତ ସେ ହେଇନଥିଲା, ଅତୀବ ଏଭଳି ଭାବରେ ବିସ୍ମିତ ହେଇକିରି ତାଙ୍କୁ ତ ମାହ ଭଗବାନ ପଚାରୁଛନ୍ତି, ତାଙ୍କ ନାଁ ଜାଣିନାହାନ୍ତି କ'ଣ କହିବେ। ପ୍ରଥମେ ଯଦି ପଚାରିଥାନ୍ତେ କିଏ ତୁମେ ପଚାରିଥାନ୍ତି, କହିବା କୃଷ୍ଣ ଆହ ବୋଲି କୁହାଥାନ୍ତା, କିନ୍ତୁ ତାଙ୍କ ନାଁ ଜାଣିନାହାନ୍ତି। କୃଷ୍ଣ ମୁଷ୍ଟି ବିନିଶ୍ଚିତ ଏଇଟା କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି, କୃଷ୍ଣଙ୍କର ମୁଷ୍ଟିରେ ଏଇଭଳି ଭାବରେ ତାଙ୍କର ଅଙ୍ଗ ସବୁ ଖଣ୍ଡ ଖଣ୍ଡ ହେବା ପାଇଁ ଲାଗିଲା, ବାହାରି ପାରିନି ରହିଛି ସେଇଭଳି ଭାବରେ, ଏଇଭଳି ଭାବରେ ଯେଉଁ ରହିଛି ତମାହ ଅତିବ ବିସ୍ମିତ ଅତି ବିସ୍ମିତ ଭାବରେ କଥା କଥା ପାଟିକୁ ଭାବରେ କହିପାରୁନାହାନ୍ତି। ପର ତିନୋଟି ଶ୍ଳୋକରେ ଭଗବାନ ପ୍ରାର୍ଥନା କରି ପ୍ରଭୁ କିଏ ଆପଣ କିଏ ମୁଁ ଜାଣିପାରୁଛି ପ୍ରଭୁ ଜାଣେ ତ୍ୱାଂ ସର୍ବଭୂତାନାଂ ପ୍ରାଣ ଓଜ ସହବଳ ବିଷ୍ଣୁ ପୁରାଣ ପୁରୁଷଂ ପ୍ରଭୁ ବିଷ୍ଣୁ ମଧୀଶ୍ୱର ଭଗବାନ ଭଗବତ ଅନୁଭୂତି ଏହିଭଳି ଭାବରେ ହେବେ। ଇଏ ହେଉଛି ଭକ୍ତି, ବିଭିନ୍ନ ପ୍ରକାର ଭାବରେ ଭକ୍ତି ହେବ। ଆମେ ଆସନ୍ତାକାଲି ଏ ଶ୍ଳୋକଟି ଯେତେବେଳେ ଆଲୋଚନା ହେବ ସେ ବିଷୟରେ ଯିଏ ଆଲୋଚନା କରିବେ ସେଠି କହିବେ ଏଇଭଳି ଭାବରେ ତିନୋଟି ଶ୍ଳୋକରେ ଭଗବାନ ସ୍ତୁତି କରିବେ। ତେଣୁ ଏ ଶ୍ଳୋକରେ ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି ବି ଶବ୍ଦେନ ବିନିଷ୍ପାତ, ବି ଶବ୍ଦରେ ଅର୍ଥ ହେଉଛି କ'ଣ ଭଗବାନଙ୍କର ଅଦ୍ଭୁତ ବିସ୍ମିତ କାହିଁକି ହେଇଗଲେ ନା ସନାତନ ଗୋସ୍ୱାମୀ ତାଙ୍କର ଭାବାର୍ଥରେ କହୁଛନ୍ତି ବିସ୍ମିତ ଏଇଭଳି ଭାବରେ ହେଇଗଲେ ଯେ ଭଗବାନ ଯେତେବେଳେ ଦୁଇ ମୁଠା ଧରିକି ମୁଷ୍ଟି ପ୍ରହାର କରୁଛନ୍ତି ସେତେବେଳେ ନିଶବ୍ଦାଭ୍ୟାମ ସେତେବେଳେ କୌଣସି ଶବ୍ଦ ହେଉନାହିଁ, କିନ୍ତୁ ଭଗବାନ ଯେତେବେଳେ ଗୋଟିଏ ମୁଷ୍ଟି ପ୍ରହାର କରୁଛନ୍ତି ସେତେବେଳେ ଉରୁ ଶବ୍ଦ। ଇଏ ଅଦ୍ଭୁତ, ଭଗବାନଙ୍କର ଅଦ୍ଭୁତ ଯୁଦ୍ଧ ହେଉଛି। ଦୁଇ ହାତ ଲଗେଇକି ମୁଷ୍ଟି ପ୍ରହାର କଲାବେଳକୁ କିଛି ଶବ୍ଦ ହେଉନାହିଁ, ସାଉଣ୍ଡଲେସ୍, କ'ଣ ତାକୁ କହନ୍ତି ଯେଉଁ ସାଇଲେଣ୍ଟ ସାଇଲେନ୍ସର ଲଗେଇଦେଲେ, କିନ୍ତୁ ଗୋଟିଏ ହାତ ଯେତେବେଳେ ପ୍ରହାର କରୁଛନ୍ତି ସେତେ ଉରୁ ଶବ୍ଦ, ଭୀଷଣ ଶବ୍ଦ ହେଉଛି। ଏଇଟାକୁ ଦେଖି ବିସ୍ମିତ ହେଇଗଲେ, ଇଏ ଜାମ୍ବବାନ ଯେତେବେଳେ ବିସ୍ମିତ ହେଇଯାଉଛନ୍ତି। ଅତ୍ୟନ୍ତ ଶ୍ରୀମଦ୍ ସେ କୁହାଗଲା କ'ଣ କୃଷ୍ଣ ମୁଷ୍ଟି ବିନିଷ୍ପାତ ନିଷ୍ପିଷ୍ଟାଙ୍ଗ ଉରୁବନ୍ଧନ କ୍ଷୀଣ ସତ୍ୱ ଶୂନ୍ୟଗାତ୍ର ତମାହ ଅତିବ ବିସ୍ମିତ। ତେଣୁ ଅତ୍ୟନ୍ତ ବିସ୍ମିତ ହେଇକରି କ'ଣ ଶ୍ରୀମଦ୍ ଭକ୍ତିଆ ସାତ୍ୱିକ ଭାବ ଉଦୟା, ବର୍ତ୍ତମାନ ତାଙ୍କର ସାତ୍ୱିକ ଭାବ ଆସିଲା। ଯୁଦ୍ଧ କରୁଥିଲେ ରାଗ କ୍ରୋଧ ଏସବୁ ରହିଛି, ରଜଗୁଣରୁ ଆସୁଛି, ତେଣୁ ଏସବୁ ଚାଲିଗଲା। ଶ୍ରୀମଦ୍ ଭକ୍ତିଆ ଭକ୍ତି ତାଙ୍କର ଭକ୍ତି ଭାବରେ ସାତ୍ୱିକ ଭାବ ଉଦୟ ହେଲା। ତେଣୁ ଅତୀବ ଇତି ଶ୍ରୀ ରଘୁନାଥ ବି ପ୍ରକଟ ତାଦୃଶ ଶକ୍ତି ଅଦୃଷ୍ଟେ, ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ବହୁତ ଇଏ ଦେଖିଛନ୍ତି, ତାଙ୍କର ଶକ୍ତି ଦେଖିଛନ୍ତି ଭଗବାନଙ୍କର, ରାମଚନ୍ଦ୍ରଙ୍କର ସେ ପାର୍ଶ୍ୱ ଥିଲେ। ରଘୁନାଥ ବି ପ୍ରକଟ ତାଦୃଶ ଶକ୍ତି ଅଦୃଷ୍ଟେ, ରଘୁନାଥଙ୍କ ପାଖରେ ମଧ୍ୟ ସେଭଳି ଶକ୍ତି ଦେଖିନଥିଲେ। ତେଣୁ ପର ତିନୋଟି ଶ୍ଳୋକରେ କହିବେ ପ୍ରଭୁ ଆପଣ କିଏ ଆପଣ କିଏ। ତେଣୁ ଆମକୁ ସୁଯୋଗ ମିଳିଲା, ଆପଣ ସେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କଲେ, ଆମର ସମୟ ହେଇଗଲା। ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି।